नमो भगवते वासुदेवाय। श्रीमद्भागवतम दशम स्कंद 24 अध्याय रामायण श्रवण करथिले। नंद महाराज उपनंद आदि ब्रजवासी मानंकु बलराम को उपस्थित रे कृष्ण गोवर्धन पूजार विधि की कहते गोवर्धन पूजा किभली करणना कर प्रथम किभली ब्राह्मण पूजा कर ब्राह्मण को भोजन एवं गाभी आदि द्वारा संतुष्ट कर निष्पृह ब्राह्मण जो मैंने भगवान स्वरूप जो मैंने भगवान विभूति कहले चले भगवत भक्त ही प्रकृत ब्राह्मण तो भगवान भक्तर संतुष्टि भगवान संतुष्टि भगवान भक्त यदि खुशी हमें भगवान खुशी हमें कहीं भगवान एमती नियम कर आश्चर्यता भक्त वाश्चल ये जो गुण ये गुणटा भगवान स्वाभाविक गुण से भक्त को भल पाते जो भाई पुह को खुशी करदे बाप खुशी हो बापर पुत्र पितार पुत्र प्रति स्वाभाविक स्नेह रही से भगवान भगवान स्वरूप भगवान स्वरूप अर्थ भगवान स्वभाव भक्तवश चल सब शब्द लगे भगवान कृष्ण निजे कहते प्रथम ब्राह्मण मान पूजा कर ब्राह्मण मान संतुष्ट संतोष विधान गावी दान कर भोजन दान कर तत्पर चंडाल पतित अंत्येज्य जो मैंने सब रही ब्रजरे से भोजन दब ता सहित गाभी पूजा भी करवा गोवर्धन पूजा गोवर्धन जो उत्सव ता हूँ ब्राह्मण गाभी आउ गोवर्धन पूजा अर्थात भगवान तांगर स्वरूप को जनईले जदि कि ब्राह्मण पूजा करुच्छे भक्तर सेवा करुच्छे गाभी सेवा करुच्छे कि जदि गोवर्धन सेवा करुच्छे भक्तर सेवा करुच्छे भगवान खुशी ये भक्तर पूजा ये भगवान प्रसन्नता रही तेना यह विधि कहला गाभी को पूजा कला गाभी को दान कर जबसम गवम दत्वा गिरय दियताम बलि गोवर्धन को बलि उपहार दब गाभी मान को घास आदि भोजन दब सुलंकृतवंत सुनुलिप्ता सुबास प्रदक्षिणं च कुरुते गोभी प्राणल पर्वतान सुलंकृता सुंदर वस्त्र पिंधिक आसव उत्सव ये उत्सव परंपरा बा उत्कल उत्कल ना संपूर्ण भारत वर्षर परंपरा जो उत्सव हुए गोटे पूजा हुए घर गोटे महोत्सव हुए विशेषकर भगवान उत्सव समस्त सुंदर वस्त्र पिंधती भगवान गरीब नुहति भगवान पाखे एमती अभाव किसी ना जहाँ तर अभाव रही पूर्ण केमती है जे पूर्ण नई पारे से भगवान केमती है तो भगवान जे सेवक भगवान जे सेवा करुचे से कह निजी अभाव बोली बोध करने आवश्यक ना आज तार विशेषकर भगवान सेवा कला बेले केड़ा वस्त्र पिंधा ये भगवान खुशी हमें भगवान जे सेवा करते गरीब भाई भिकारी भाई रहे से ब्राह्मण मैंने साधु मैंने जो मैंने भगवान विशेषकर सेवा करती पूजा करती से कौन खराब वस्त्र पिंधे कि साधारण लोक मान वस्त्र कौन हवा दरकार परिष्कार परिच्छन हवा दरकार एवं लज्जा निवारण हवा दरकार ये अपुलेन ड्रेस पिंधा आवश्यक ना कि भगवान उत्सव मान देहर अभिनिवेशता गोटे जीवन रही भगवान सामने भल पोशाक पिंधिले उत्सव मान कौन भगवान खुशी हुए जहाँ मोर सतान गोटे भल समाज आगे भल पोशाक पिंधे समाज कौन कर ଆମେ ଗୋଟେ ଭଲ ଡ୍ରେସ୍ ପିନ୍ଧିକି ମାର୍କେଟ କଲେ ଆମେ କ'ଣ କରୁଛେ? ଆମ ରୂପଟାକୁ ଲୋକକୁ ଦେଖାଉଛେ। ଭଲ ବସ୍ତ୍ରର ଗୋଟେ ବସ୍ତ୍ରଟା ଯେଉଁ ଅତ୍ୟନ୍ତ କଷ୍ଟଲି କରାଯାଉଛି ବା ଅତ୍ୟନ୍ତ ମୂଲ୍ୟବାନ ଯେଉଁ ବସ୍ତ୍ର ଲୋକ ପିନ୍ଧୁଛି, କେବଳ ଗୋଟେ ଅପୋଜିଟ୍ ସେକ୍ସ ଯେଉଁଟା କୁହାଯାଏ ବିପରୀତ ଧର୍ମୀ ଲୋକକୁ ଆକର୍ଷଣ କରିବା ପାଇଁ, ଆଉ କିଛି ନାହିଁ। ପୁରୁଷ ଗୋଟେ ନାରୀକୁ ଆକର୍ଷଣ କରିବା ପାଇଁ, ନାରୀ ଗୋଟେ ପୁରୁଷକୁ ଆକର୍ଷଣ କରିବା ପାଇଁ, ଏଇ ପୁରା ତ ଭୌତିକ ଦୁନିଆର ପୁରା ବେସ୍ ଯୋଉଟା ଏଇଟା କେବଳ ଏଇଟା ନାରୀର ପୁରୁଷ ପ୍ରତି ଆକର୍ଷଣ, ପୁରୁଷର ନାରୀ ପ୍ରତି ଆକର୍ଷଣ। ତା ପାଇଁ ଜଗତରେ ଏତେ ପ୍ରକାର ଜିନିଷ ପାରାଫେନେଲିଆ ବାହାରିଛି, ଜଗତରେ ଯେତେ ପ୍ରକାର ପାରାଫେନେଲିଆ ସବୁ ରହିଛି, ଇଏ କ'ଣ କେଉଁଥିପାଇଁ? ଇଏ କେବଳ ଗୋଟେ ମନୁଷ୍ୟକୁ କ'ଣ ଦରକାର ସ୍ୱର ପାଇଁ? ଆଜି କେତେ ପ୍ରକାର ଜିନିଷ ସବୁ ବାହାରିଛି, କେବଳ ଏସବୁ ଆକର୍ଷଣ ବିଷୟ ଆକର୍ଷଣ। ସେଥିପାଇଁ ଭକ୍ତିମୟ ଠାକୁର ତାଙ୍କର ଭଜନ ବି ଲେଖିଛନ୍ତି ଯେ ଯଦି ତିଳକ ତୁମ ଧାରଣ କରିବା ଦରକାର, ଯଦି ତୁମର ଅଲଗା କିଛି ଅଳଙ୍କାର ନାହିଁ ତେଣେ ତୁଳସୀ ମାଳ ପିନ୍ଧ। ଇଏ ହେଉଛି ପ୍ରକୃତର ଅଳଙ୍କାର। ବସ୍ତ୍ର ଅତ୍ୟନ୍ତ ମୂଲ୍ୟବାନ ବସ୍ତ୍ର ପିନ୍ଧିବା ଏଥିରେ ଅଭିନିବେଶ ରହେ। ମହାପୁରୁଷ ସେଥିପାଇଁ ଦୁଇଟି ଜିନିଷ, ଭଲ ନ ଭଲ ନା ଖାଇବେ ଆର୍ ଭଲ ନା ପରିବେ। ମହାପୁରୁଷ ଦୁଇଟା ଫିଲୋସଫି କହିଲେ ସେଠି, ଭଲ ଖାଇବନି ଭଲ ପିନ୍ଧିବନି, ଏ ଦୁଇଟାର ବିଶେଷ ଅଭିନିବେଶ ହୁଏ। ସ୍ୱର ଅଭିନିବେଶର ସବୁଠୁ ବଡ଼ ଜିନିଷ ହେଲା ଏଇଟା। ଆଉ ଏ ଦୁଇଟା ଯାକ ଅପୋଜିଟ୍ ବା ବିପରୀତ, ପୁରୁଷର ନାରୀ, ନାରୀର ପୁରୁଷ ପ୍ରତି ଆକର୍ଷଣର ଏ ଦୁଇଟା କାରଣ। ମହାପୁରୁଙ୍କ ଫିଲୋସଫିଟା ବହୁତ ଗମ୍ଭୀର ନା, ଭଲ ଖାଇଲା ମାନେ ତୁମର ଜୀବ ଲାଳସା ବଢ଼ିଲା, ଜୀବ ଲାଳସା ବଢ଼ିଲା ମାନେ ତୁମର ବିପରୀତ ଧର୍ମୀ ଲୋକଙ୍କ ପ୍ରତି ଆକର୍ଷଣ ବଢ଼ିବ, କାମନା ବଢ଼ିବ। ଭଲ ଖାଇବା ଆଉ ଭଲ ପିନ୍ଧିବା ଏ ଦୁଇଟା ଅଙ୍ଗ ସମ୍ପର୍କ ରହିଛି, ଏ ଭଜନର ବାଧକ। ଜୁହାର ଲାଳସା ଗୋଟେ ବହୁତ ବଡ଼, ଜୁହାର ଲାଳସା ଯେ ଇତିଉତି ଧାଏ ଶିଷ୍ଣ ଦର ପରାୟଣ କୃଷ୍ଣ ନାହିଁ ପାଏ। ମହାପୁରୁଷ ସିଦ୍ଧା ମନା କରିଦେଲେ, କୃଷ୍ଣଙ୍କୁ ସେ ପାଇବନି, ଶିଷ୍ଣ ଆଉ ଉଦର ପରାୟଣ ସେ ହେଇଗଲେ, ପେଟକୁ ପୋଷିବେ ଆଉ ଯୌନ ଇନ୍ଦ୍ରିୟକୁ ସୁଖ ଦେବେ, କୃଷ୍ଣ ସେ ତାଙ୍କୁ କେବେ ମିଳିବନି। କିଏ କହୁଛନ୍ତି? କୃଷ୍ଣ କହୁଛନ୍ତି। ଜୁହାର ଲାଳସା ଯେ ଇତି ଇତି ଯାହା, ଜୁହାର ଗୋଟେ ଲାଳସା ବଢ଼େଇବା, ଇଏ ବହୁ ସେଥିପାଇଁ ସଂସାରର ଭଗବାନଙ୍କୁ ପାଇବା ଲୋକ, ବର୍ତ୍ତମାନ ପ୍ରଭୁଙ୍କୁ ମିଳିବା ଲୋକ, କେବଳ ଭକ୍ତ ଯଦି ଭଗବାନଙ୍କର ପ୍ରସାଦ ଜ୍ଞାନରେ ବହୁତ କନସିୟସ୍ଲି ଚେତନାଶୀଳ ହେଇକି ଯଦି କିଛି ପାଇଲା ପାଇଲା, ଅଚେତନ ହେଇଯିବ ସେ କ'ଣ? ଭଗବାନ ତ ନିଜେ କହୁଛନ୍ତି ସେ କୃଷ୍ଣଙ୍କୁ ତାଙ୍କୁ ମିଳିବେନି। କିଏ କହୁଛନ୍ତି? ଚୈତନ୍ୟ ମହାପ୍ରଭୁ ନିଜେ କୃଷ୍ଣ କହୁଛନ୍ତି। ଜୁହାର ଲାଳସା ଯଦି ତୁମର ବଢ଼ିଗଲା, ତୁମେ ଇତି ଇତି ଧାଇଁବ, ମନ ଇତି ଇତି ଧାଇଁବ କିମ୍ବା ଭୋଜନ କରିବା ପାଇଁ ଇତି ଇତି ଧାଇଁବ, ଦୁଇଟା ଅର୍ଥ ବୁଝିବ। ଶିଷ୍ଣ ଉଦର ପରାୟଣ ସେ ହେଇଗଲେ, ତା ଜୀବନରେ ଯେତେ ପ୍ରକାର ସେ କାମ କରୁଛି କେବଳ କ'ଣ କରିବା ପାଇଁ? ଦୁଇଟା କାର୍ଯ୍ୟ କରିବା ପାଇଁ। କୃଷ୍ଣ ତାଙ୍କୁ ମିଳିବେନି, ସେ କୃଷ୍ଣ କେହି ପାଇପାରିବେନି। ଏସବୁ କମିବା ଦରକାର, ଆହାର ନିଦ୍ରା ଭୟ ମୈଥନ ଏଟାକୁ କମେଇବା ପାଇଁ ଆମେ ଭକ୍ତି ଯୋଗୁଁ ଆସିଛି। କାରଣ ଇଏ ବଡିଲି ଶରୀରର ଯେଉଁ ଧର୍ମଟା ଇଏ ପ୍ରବଳ ହେଇକି ରହିଛି, ସେଥିପାଇଁ ଭଜନ କରିବା ପାଇଁ ଗୋଟେ ଜୀବକୁ ଦେଉନି, ସେ ଏଇଟା କମେଇବାକୁ ପଡ଼ିବ। ଆଉ ଶରୀର ବଢ଼ିବା ସହିତ, ବୟସ ବଢ଼ିବା ସହିତ ଶାସ୍ତ୍ର ଏବଂ ଆୟୁର୍ବେଦିକ ଶାସ୍ତ୍ର ହିସାବରେ ବା ପ୍ରକୃତରେ ଚିକିତ୍ସା ହିସାବରେ ତୁମର ଯେତେ ଆହାର କମିବ ତୁମେ ସେତେ ସୁସ୍ଥ। ବୟସ ବଢ଼ିଲା ପରେ ତୁମର କ'ଣ ହେଉଛି? ଇଞ୍ଜିନ୍ ଗୁଡ଼ା ତୁମର ସବୁ ଶରୀର ଦୁର୍ବଳ ହେଉଛି ନା? କିନ୍ତୁ ଆମେ କ'ଣ କରୁଛେ? ଆମର ଯେଉଁ ଅଭ୍ୟାସଟା ରହିଛି, ମୁଁ 4 ରୁଟି ଖାଉଛି, 5 ରୁଟି ଖାଉଛି ମାନେ ମୁଁ ସେଇଟାକୁ ସବୁବେଳେ କଣ୍ଟିନ୍ୟୁ କରିବି? ସେ ତୁମର ବୟସ ବଢ଼ିଗଲାଣି ନା, ତ ଅଭ୍ୟାସ ବର୍ଷତେ ଖାଇଦେଉଛି କିନ୍ତୁ ଶରୀର ପରମିଟ୍ କରିବେନି, ଶରୀର ହଜମ କରିପାରିବେନି, କମେଇବା ଦରକାର। ମନୁଷ୍ୟର ଏଇ ବହୁତ ବଡ଼ ବାଧକ, ଭଲ ଖାଇବନି ଭଲ ପିନ୍ଧିବନି। ଆଉ ବିଶେଷ ମନୁଷ୍ୟ କଥା କ'ଣ କହିବି, ଏ ତ ଭକ୍ତମାନଙ୍କୁ ଏଇ ମହାପ୍ରଭୁ କହୁଛନ୍ତି। ପ୍ରଭୁନାଥ ଗୋସ୍ୱାମୀଙ୍କୁ ବହୁତ ମହାପ୍ରଭୁ ଭଲ ପାଉଥିଲେ, ଯାଉଛି ଭୋଜନ ବହୁତ କମାଉଥିଲେ, କିନ୍ତୁ କଳିଯୁଗରେ ସବୁ ସମର୍ଥ ହେବେନି। କଳିଯୁଗରେ ତୁମେ କମେଇଦେଲେ ଗୋଟେ ଲାଳସା କମେଇଦେଲେ ଆଉ ଗୋଟେ ଲାଳସା ବଢ଼ିଯିବ, ସେ କେବେ କମେଇ ପାରିବେନି। ସେଥିପାଇଁ ଯଥା ଯୋଗ୍ୟ ବିଷୟ ଭୁଞ୍ଜନ ଆସକ୍ତ ହୋଇଆ, ଯଥା ଯେତିକି ଆବଶ୍ୟକ ସେତିକି ଭୋଜନ କର। ବେଶୀ ରସାଳ ଜିନିଷ ଭୋଜନ କରିବା, ମିଠା ଜିନିଷ ଭୋଜନ କରିବା, ସୁସ୍ୱାଦ ଜିନିଷ ଭୋଜନ କରିବା, କାରଣ ଥରେ ଜଣେ ଯେ ସବୁବେଳେ ଭଲ ଜିନିଷ ଖାଇଲା ନା, ସେ ଆଉ କେବେ ସୁସ୍ୱାଦ ଜିନିଷ ଖାଇଲା ମାନେ ସେ ଆଉ ସାଧା ଜିନିଷ ଖାଇପାରିବ ନାହିଁ। ଇଏ ଗୋଟେ ବହୁତ ଆଉ ଭକ୍ତିରେ ବାଧକ ବର୍ତ୍ତମାନ ପାଇଁ। ଭୋଜନର ଏତେ ପ୍ରଚାର ଆଉ ଭୋଜନର ଏତେ ମହିମା ବଢ଼ିଯାଇଛି ସଂସାରରେ, ଜିହ୍ୱାକୁ ସଂଯତ କରିହେବନି। ଆଉ ଜଣେ ଜିହ୍ୱାକୁ ସଂଯତ ନକଲେ ତାକୁ ତାର ମାନସିକ ସ୍ତରଟା ମାନସିକ ସ୍ଥିତିଟା ଠିକ୍ ରହିବନି, ସବୁ ଚଞ୍ଚଳ ମନ ରହିବ। ସ୍ୱଲଙ୍କୃତା ଏ କଥାରେ ପଡ଼ିଛି, ବହୁତ ସୁନ୍ଦର ଭଗବାନ କୃଷ୍ଣ କହୁଛନ୍ତି ତୁମେ ଗୋବର୍ଦ୍ଧନ ପୂଜାରେ ସୁନ୍ଦର ବସ୍ତ୍ର ପିନ୍ଧିକି ତୁମେ ଆସିବ ସମସ୍ତେ। ସ୍ୱଲଙ୍କୃତା ଭକ୍ତବନ୍ତମ ସୁଲିପିତା ସୁବାସ ସହ, ସମସ୍ତେ ମନୋରମ ଅଳଙ୍କାର ଧାରଣ କରିବ, ଅନୁଲେପନ ଉତ୍ତମ ବସ୍ତ୍ର ପରିଧାନ କରିବ। ଅନୁଲେପନ ମାନେ ଶରୀରରେ ଯୋଉ ଲଗାନ୍ତି ସବୁ, ସ୍ତ୍ରୀ ଲୋକମାନଙ୍କର ଦୁଇଟା ଜିନିଷ ଥିଲା ଆଗରୁ, କଣ ଥିଲା, କଣ ଲଗାଉଥିଲେ, ପାଦରେ ଅଳତା, ଆଖିରେ କଜଳ, ବାସ ହେଲା, ଆଉ କିଛି ନଥିଲା। ତାପରେ ଆସିଲା ଯୋଉ ପଣ୍ଡସ ନା ଗୋଟେ କଣ ଥିଲା, ସ୍ନୋ ନା କଣ ପାଉଡର, ସେଇଟା ଗୋଟେ ହାତରେ ଏମିତି ଥାଏ ମୋର ମନ ଲଗୁଛି, ଛୋଟ ପିଲାବେଳେ ସବୁ ଏସବୁ ସ୍ତ୍ରୀ ଲୋକମାନେ ଆଣିକି ସବୁ ମାରିଦିଅନ୍ତି, ଆମେ ଛୋଟ ପିଲା ସବୁ ମାରିଦିଅନ୍ତି ଏମିତି ଘର ଲୋକମାନେ, ଏଇ ଦେହରେ ପାଉଡର ଏମିତି ଲାଗିଥିବ, ଏମିତି ଗୋଲ୍ଡରେ ଥିବ, ଏଇଟା ଆଣିକି ତୁଳା ଭଳିଆ ସବୁ ଲାଗିଥିବ, ସେଇଟା ସେଇଟା ଆସିଲା ପଣ୍ଡସ ପାଉଡର ବାହାରିଲା, କ'ଣ ସେଇଟା ଗୋଟେ ଦେହକୁ ସଜେଇବା ପାଇଁ। ଆଗରୁ ସବୁ ଯେତେ ଜିନିଷ ସଜାଉଥିଲା, ପୁଣି କଳା କେମିତି ତିଆରି କରାହଉଥିଲା, ଯୋଉ କାଜଲ ତିଆରି କରାହଉଥିଲା, ଘରେ ତିଆରି କରାହଉଥିଲା, ଘିଅ ଇଏ କରିଦେବ, କଳାପତି ଓଲଟଉଥିବେ, ଘିଅ ନା କରଞ୍ଜ ତେଲ ଏମିତି କୁଆଡ଼େ କ'ଣ କରନ୍ତି, କରି ତା ସେ କଳାକୁ ଆଣିକି ସବୁ ଆଖିରେ ଲଗେଇବେ, କେତେ ଆଖି ଚଷମା ବି କେହି ଲୋକ ପିନ୍ଧୁ ନଥିଲା, କାଜଲ ପିନ୍ଧିଲେ ବୟସ ହେଲେ ବି ସେମାନେ କାଜଲ, ସବୁ ଏଇ ଉତ୍ତରପ୍ରଦେଶ ଆଡ଼େ ସବୁ ବୟସ ବୁଢ଼ା ଲୋକ ବି ଦେଖିବେ ତମେ କାଜଲ ପିନ୍ଧନ୍ତିନି, କଳା ପିନ୍ଧନ୍ତି, ଅଳଙ୍କାର ଏଇଟା ମନୁଷ୍ୟରେ ଥିଲା, ମନୁଷ୍ୟ ସ୍ୱାଭାବିକ ଗୋଟେ ମଳବାହୀ ଶରୀରରୁ କ'ଣ ଏତେ ସଜେଇବ, କ'ଣ ଏତେ ସଜେଇବ, ବର୍ତ୍ତମାନ ଯାହା ପାଖରେ ତୁମେ ଚାଲିଲେ ଗୋଟେ ଗନ୍ଧ, ଯେକୌଣସି ମନୁଷ୍ୟ ପାଖରେ ତୁମେ ଚାଲିଲେ ଗୋଟେ ଗନ୍ଧ ହେଉଛି, ସେଗୁଡ଼ା ଲଗେଇଛନ୍ତି ଗୋଟେ ସେଣ୍ଟ ଗୁଡ଼ା, ମୋତେ ଗନ୍ଧ ଲାଗେ, ତାଙ୍କୁ ବାସନା ଲାଗୁ ତ ମୁଁ ସବୁ ଗନ୍ଧ ମୋତେ ଲାଗେ, ଘରକୁ ବସିଛି ଗୋଟେ ରୁମ୍ ଫ୍ରେଶନର୍ ମାରିଥିବେ, ସେ ଘର ଗୁଡ଼ା ସବୁ ଗନ୍ଧ ହେଉଥିବ, କୃତ୍ରିମ ଜିନିଷ ସେଇଟା ସବୁ ଗନ୍ଧ, ଏଗୁଡ଼ା ତିଆରି କରାଯାଇଛି କେମିକାଲ, ଆଲକୋହଲ ସବୁ ମଦ ତା ଦେହରେ ସବୁ ଆଲକୋହଲ ଗୁଡ଼ା ପିସେଇକି ତାକୁ ସୁରଙ୍ଗ କରିକି ଏ କ'ଣ ସବୁ ସ୍ପ୍ରେ କରୁଛନ୍ତି ନା, ସ୍ପ୍ରେଟା କେମିତି ଦେଉଛୁ, ଆଲକୋହଲ ନ ମିଶିଲେ କେମିତି ସ୍ପ୍ରେ ହେବ, ଯେ ବାୟୁମଣ୍ଡଳ ମିଶିଯାଉ, ସେ ସବୁ ସେ ଆଲକୋହଲ ମିଶା ହେଉଛି, ସେଣ୍ଟ ଫେଣ୍ଟ ଭଲ ମଦ ଏଗୁଡ଼ା ସବୁ ଯାହା ପାଖକୁ ଯିଏ ତୁମେ ଗନ୍ଧ ହେବ, ଏ ମନୁଷ୍ୟ ତୁମେ ସବୁ କ'ଣ ଏମିତି, ମନୁଷ୍ୟ ଶରୀର ସ୍ୱାଭାବିକ ତା ଜୀବନଟା ସ୍ୱାଭାବିକ ହେବା ଦରକାର, କୃତ୍ରିମ ହେବା ଦରକାର, କିନ୍ତୁ ଏତେ ଅଭିନିବେଶ ବଢ଼ିଯାଇଛି, ଭଗବାନ ଏଠି କହିଲେ ଅନୁଲେପନ, ଆଉ ସୁନ୍ଦର ବସ୍ତ୍ର ପିନ୍ଧିବ, ଆଉ ଭୋଜନ ପୂର୍ବକ କେହି ଉପବାସରେ ଆସିବନି, ଭକ୍ତବନ୍ତ କାହିଁକି ତୁମକୁ ଗୋବର୍ଦ୍ଧନ ପରିକ୍ରମା କରିବାକୁ ପଡ଼ିବ, ସେମାନେ ତ ସାଧକ ନୁହନ୍ତି, ସେମାନେ ସବୁ ଭଗବାନଙ୍କର ଶୁଦ୍ଧ ଭକ୍ତ, ଭଗବାନଙ୍କର ପାର୍ଷଦ, ତୁମେ ପୁରା ଭୋଜନ କରିକି ସମସ୍ତେ ଆସିବ, କିଛି ଅସୁବିଧା ନାହିଁ। ଆଉ କୁରୁତେ ଗୋ ବିପ୍ର ଅନଲମ୍ ପର୍ବତାମ, ଗାଭୀଙ୍କୁ ବ୍ରାହ୍ମଣଙ୍କୁ ଅଗ୍ନିକୁ ଆଉ ଗୋବର୍ଦ୍ଧନ ପର୍ବତକୁ ପ୍ରଦକ୍ଷିଣ କରାହବ, ଅଗ୍ନିଙ୍କୁ ମାନେ ସେଠି ଛୋଟ ଯଜ୍ଞ କିଛି ହଉଥିବ, ଗୋବର୍ଦ୍ଧନଙ୍କୁ ଆଉ ଗାଭୀଙ୍କୁ ପରିକ୍ରମା କରାହବ। ଭଗବାନ କୃଷ୍ଣ ଆଦେଶ ଦେଉଛନ୍ତି ବ୍ରଜବାସୀମାନଙ୍କୁ, ଭଗବାନ କୃଷ୍ଣଙ୍କର ପ୍ରିଚିଙ୍ଗର ବା ପ୍ରଚାର ଷ୍ଟାଇଲ, ଭଗବାନ କୃଷ୍ଣ ସବୁ କହିଦେବେ, ସେସବୁ କହିବେ ଆପଣଙ୍କୁ ଯଦି ଇଚ୍ଛା ହଉଛି, ଯେମିତି ଅର୍ଜୁନଙ୍କୁ ଭଗବତ ଗୀତା ପୁରା ଉପଦେଶ ଦେଇଥିଲେ ସେସବୁ ତାଙ୍କ ପ୍ରଚାର ଦେଲେ, ଯଦି ଇଚ୍ଛା ସିଦ୍ଧ ତ କରୁ। ମହାନ ପୁରୁଷମାନେ ସେମାନେ କେତେବେଳେ ତା ନିଜର ବୁଝ ନିଜର ଆଇଡିଆଟାକୁ ଅନ୍ୟର ଉପରେ ଲଦନ୍ତିନି, ସେ କେବଳ କହିବେ, ଦେଖିବେ ସେ ମାନିଲାନି, ଦୂରେଇ ଆସିବେ। ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ରତା ରହିଛି, ତାର କିଛି ବିଚାରଧାରା ରହିଛି, ସେ ତାର ସେ ବିଚାରଧାରା ଯିବା ପାଇଁ ଚାହୁଁଛି ତାକୁ ଆଉ ଡିଷ୍ଟର୍ବ କରନି, ତାକୁ କୁହ ଭଲ ଉପଦେଶ ଦିଅ, ନ ଗ୍ରହଣ କରୁଛି ଛାଡ଼ିଦିଅ, ଆଉ କିଛି କହିପାରିବେ ନହେଲେ ବିବାଦ ଆସିବ, ବିବାଦ ଆସିବ। ସ୍ୱାଭାବିକ ଜଣେ ଅନ୍ୟର ବିଚାରଧାରାକୁ ଗ୍ରହଣ କରିବାଟା ବହୁତ କଷ୍ଟ, କାହିଁକି ନା ଜଗତର ଏଇଟା ଗୋଟେ ଜଗତ ନାହିଁ, ପ୍ରତ୍ୟେକ ମନୁଷ୍ୟର ଗୋଟେ ଏମିତି ରହିଛି, ପ୍ରତ୍ୟେକ ମନୁଷ୍ୟ ନିଜକୁ ବୁଦ୍ଧିମାନ ବୋଲି ମନେ କରେ, ଗୋଟେ ବୋକାଟା କହୁଥିବ ମୁଁ ହେଉଛି, କେହି କହୁନାହାନ୍ତି ଯେ ମୋର ବୁଦ୍ଧି ନାହିଁ ବୋଲି, ସେତିକି କେହି କହିବେ ମୋର ବୁଦ୍ଧି ନାହିଁ ବୋଲି, ସେଇଟା ହେଉଛି ତାର ଗୋଟେ ବଦ୍ଧ ଜୀବର ଗୋଟେ ବହୁତ ବଡ଼ ଦୋଷ, ତାର ସ୍ୱତନ୍ତ୍ର ବିଚାରଟା ସବୁବେଳେ ଗୋଟେ ରହିବ। ଆଉ ସେ ଯେହେତୁ ଆତ୍ମା, ତାର ନିଜର ଆତ୍ମା, ତାକୁ କର୍ମଫଳ ହିସାବରେ ସେଭଳିଆ ବୁଦ୍ଧି ବି ଆସିବ, ଆଇଡ଼ିଆ ବି ଅଲଗା ରହିବ। ଆମ ନିଜର ବିଚାରଧାରାଠୁ କାହା ପରଲୋକ ଗୋଟେ ଲଦିଦେବା ସେଟା ହବନି। କିନ୍ତୁ ଯେତେବେଳେ ଜଣେ ଶିଷ୍ୟ ହୁଏ ସେତେବେଳେ ତାର ବିଚାରଧାରା ଆଉ କିଛି ରହିବନି, ସେତେବେଳେ ଗୋଟେ କଣ୍ଡିସନ। ଯେତେବେଳେ ଜଣେ ଶିଷ୍ୟ ହେଇଗଲା ସେ ଗୁରୁଙ୍କର ଆନୁଗତ୍ୟ ରହିଲା ତାର ଆଉ ସ୍ୱତନ୍ତ୍ରତା କିଛି ରହିବନି। ସେଥିପାଇଁ ସେ କାରଣ ସେଟା ଭଲ୍ୟୁଣ୍ଟାରୀ ଆକ୍ଟିଭିଟିଜ୍, ଶିଷ୍ୟ ହବାଟା ଜଣଙ୍କର ଆନୁଗତ୍ୟ ରହିବାଟା ଏଇଟା ଭଲ୍ୟୁଣ୍ଟାରୀ ଜିନିଷ। ତୁମ ଇଚ୍ଛା ହେଉଛି ତୁମେ ରହିଛ, ତୁମ କାମ ପଳେଇଛି, ତୁମକୁ କ'ଣ ବାନ୍ଧିକି ରଖିବ? ତୁମକୁ ବାନ୍ଧିକି ଆଣିନାହାନ୍ତି, ପଳେଇଗଲେ କି ତୁମକୁ ବାନ୍ଧିବେନି, ଏଟା ତୁମର ସ୍ୱତନ୍ତ୍ରତା। କିନ୍ତୁ ମନେ ରଖିବାକୁ ପଡ଼ିବ, ଗୁରୁଙ୍କ ଅଧୀନରେ ରହିବାକୁ ହେଲେ ସେଠି ଗୁରୁଙ୍କର ବିଚାରଧାରାଟା ତୁମକୁ ଗ୍ରହଣ କରିବାକୁ ପଡ଼ିବ। ଆଉ ସେଟା କେଉଁ ହିସାବରେ ଜଣେ ଗ୍ରହଣ କରୁଛି ସେଟା ଆହୁରି ଗୋଟେ ବିଚାର, ତା ଅନ୍ତରରେ ଗ୍ରହଣ କରୁଛି କି ବାହ୍ୟରେ ଗ୍ରହଣ କରୁଛି। ଆଉ ବହୁତ ବେଳେ ଆମେ କ'ଣ ବିଚାର ଗୁଡ଼ିକୁ ଗ୍ରହଣ କରନ୍ତି କିନ୍ତୁ ଅନ୍ତର ମନ ଆମକୁ ଗ୍ରହଣ କରିପାରନ୍ତି, ବିଧିରେ କେବଳ ଗ୍ରହଣ କରନ୍ତି, ବାହ୍ୟରେ କେବେ ଗ୍ରହଣ କରନ୍ତି, ଅନ୍ତରରେ ଆମେ ଗ୍ରହଣ କରିପାରନ୍ତି, କାରଣ ଆମର ବିଚାର ଗୋଟେ ରହୁଛି। କିନ୍ତୁ କୃଷ୍ଣଙ୍କର ସବୁବେଳେ ପ୍ରିଚିଙ୍ଗର ଷ୍ଟାଇଲ ବା ପ୍ରଚାର ଜିନିଷ ସବୁବେଳେ ଛାଡ଼ି ଦିଅନ୍ତି, କହିଦେବେ ଛାଡ଼ିଦେବେ, କିନ୍ତୁ ସେ ଛାଡ଼ିଦେବା ଅର୍ଥ ନୁହେଁ ଯେ ଜୀବ ସ୍ୱତନ୍ତ୍ର କରିପାରିବ। ସେ ଯଦି ଇଚ୍ଛା କରୁଛନ୍ତି, ଯେମିତି ଇଚ୍ଛା କରୁଛନ୍ତି ବର୍ତ୍ତମାନ ଏଇଟା ହବ ସେଟା ହିଁ ହବ, ସେ ଇଚ୍ଛା କରୁଛନ୍ତି ଅର୍ଜୁନ ଯୁଦ୍ଧ କରିବେ ସେଟା ହିଁ ହବ। କିନ୍ତୁ ଭଗବାନ ଶିଖାଉଛନ୍ତି, ସତ ଜଣାପଡ଼ୁଛନ୍ତି ଭଗବାନ ଆମର ସ୍ୱତନ୍ତ୍ରତାରେ କିଛି କିଛି ହସ୍ତକ୍ଷେପ କରୁନାହାନ୍ତି। ସେ ପ୍ରକୃତରେ ବଦ୍ଧ ଜୀବର ସ୍ୱତନ୍ତ୍ରତା ହସ୍ତକ୍ଷେପ କିଛି କରିବେନି, କିନ୍ତୁ ମୁକ୍ତ ଜୀବ ଯେଉଁମାନେ ଯେଉଁମାନେ ସେ ଭଲ ପାଉଛନ୍ତି, ଯେଉଁମାନଙ୍କୁ ସେ ଗ୍ରହଣ କରିଛନ୍ତି, ସେ ତାଙ୍କର ଇଣ୍ଟରଫିୟର ତାଙ୍କର କିଛି ନାଇଁ, ସେ ଯାହା ଇଚ୍ଛା କରିବେ ସେଇଟା ହିଁ ହବ। ଯେମିତି ପିତାମହ ଭୀଷ୍ମ, ଯୁଧିଷ୍ଠିର, ଅର୍ଜୁନ ତାଙ୍କ ସବୁ ତାଙ୍କ ଇଚ୍ଛାରେ ସେ ଭଗବାନଙ୍କ ଇଚ୍ଛାରେ ସେମାନେ ଚାଲିଥିଲେ, ସେମାନେ ଭଗବାନଙ୍କ ପାର୍ଷଦ। ଭଗବାନଙ୍କ ପାଖରେ ଯେଉଁମାନେ ରହିଛନ୍ତି ସେମାନେ ଭଗବାନଙ୍କ ଇଚ୍ଛାରେ ଚାଲନ୍ତି। ଏ ଜଗତରେ ଯିଏ ରହିଛନ୍ତି, ମାୟା ଆଉ କୃଷ୍ଣଙ୍କ ଭିତରେ ଏତିକି ହେଲା ପାର୍ଥକ୍ୟ, ମାୟା ଜଗତରେ ଯିଏ ରହିଛନ୍ତି ଆଉ କୃଷ୍ଣ ଜଗତରେ ରହିଛନ୍ତି ଏତିକି ହେଲା ପାର୍ଥକ୍ୟ। ସେଠି ସମସ୍ତେ ପ୍ରଭୁଙ୍କ ଇଚ୍ଛାରେ ଚାଲନ୍ତି, ପ୍ରଭୁଙ୍କ ଇଚ୍ଛାରେ କାର୍ଯ୍ୟ କରନ୍ତି, ଏଠି ସମସ୍ତେ ନିଜ ଇଚ୍ଛାରେ କାର୍ଯ୍ୟ କରନ୍ତି, ଏତିକି ହେଲା ଡିଫରେନ୍ସ। ଏଠି ନିଜ ଇଚ୍ଛାଟା ବଳବତୀ, ସେଟାକୁ କୃଷ୍ଣଙ୍କ ଇଚ୍ଛା ଆଡ଼କୁ ନେବାକୁ ପଡ଼ିବ, ଭଗବାନଙ୍କ ଇଚ୍ଛା, ପ୍ରଭୁ ଆପଣଙ୍କର କ'ଣ ଇଚ୍ଛା, ପ୍ରଭୁ ଆପଣଙ୍କର କ'ଣ ଇଚ୍ଛା, ସବୁବେଳେ ସେ ହୃଦୟ ଭିତରେ ରହୁଛନ୍ତି ନା। ଭଗବାନ ପାଖରେ ଯେଉଁମାନେ ରହିଛନ୍ତି ସେମାନଙ୍କ ଯେତେବେଳେ ନିଜର ଇଚ୍ଛା ଅଛି ସେଟା ନିଜର ଇଚ୍ଛା କିଛି ନାହିଁ, କିନ୍ତୁ କୃଷ୍ଣଙ୍କୁ ଏଇଟା ମୁଁ ଭୋଜନ ଦେବି, କୃଷ୍ଣଙ୍କୁ ଏଇଟାକୁ ଏଇ ବସ୍ତ୍ର ପିନ୍ଧେଇବି, କୃଷ୍ଣଙ୍କୁ ଏଇ ଅଳଙ୍କାର ପିନ୍ଧେଇବି, ସେଟା କାହାର ସେ ଇଚ୍ଛାଟା କାହାର, କୃଷ୍ଣଙ୍କ ପାଇଁ, ତାଙ୍କର ପାଇଁ ନୁହେଁ, ଭଗବାନଙ୍କ ପାଇଁ। ନିଜର ଇଚ୍ଛା କିଛି ନଥାଏ, ଆଉ ପ୍ରକୃତରେ ନିଜର ଇଚ୍ଛା ମାନେ ହିଁ ସମସ୍ୟା। ଜଗତର ସମସ୍ୟା ବୋଲି କିଛି ଗୋଟେ ବସ୍ତୁ ନାହିଁ, ଜଗତ ଯେତେ ପ୍ରକାର ସମସ୍ୟା ତିଆରି ହେଇଛି ଆମ ନିଜ ଇଚ୍ଛାର, ଆଉ ଯେତେ ଇଚ୍ଛାଟା ସ୍ୱତନ୍ତ୍ର ହେଇଯାଏ ସବୁ ପ୍ରକାର ସମସ୍ୟା ଆସିକି ପହଞ୍ଚାଏ। ସେଥିରେ ଭକ୍ତିନ ଠାକୁର ଲେଖିଲେ ନା, ଘୁଞ୍ଚାଏ ଆପଣା ଇଚ୍ଛା ତେଜ ହଉ ଜଞ୍ଜାଳ, ଜଞ୍ଜାଳ କ'ଣ ସଂସାର, ନିଜ ଇଚ୍ଛାକୁ ଘୁଞ୍ଚେଇ ଦେଲେ ତୁମର ଜଞ୍ଜାଳ କିଛି ନାହିଁ। କ'ଣ ବିରାଡ଼ି ଆସିଲା ନା କ'ଣ, ହେଠି ଗୋଟେ ଶବ୍ଦ ହେଲା, ନିଜ ଇଚ୍ଛାକୁ ଘୁଞ୍ଚେଇବା ହଉଛି ଜଞ୍ଜାଳ, ତେଜିଆ ଆପଣା ଇଚ୍ଛା ଘୁଞ୍ଚାଓ ଜଞ୍ଜାଳ, ନିଜର ଇଚ୍ଛାଟାକୁ ତୁମେ ତ୍ୟାଗ କରିଦିଅ। କ'ଣ ଏ ଜୋରଖି କରୁଛି, ନିଜର ଇଚ୍ଛାଟାକୁ ଘୁଞ୍ଚେଇବାଟା ଏଟା ବହୁତ ବଡ଼ ଗୋଟେ ତପସ୍ୟା ଭଳିଆ। କର୍ମଫଳ ହିସାବରେ ତ ନିଜର ଗୋଟେ ଇଚ୍ଛା ଆସୁଛି ନା, ଗୋଟେ ଡିଜାୟର ଚାଲି ଆସୁଛି, ତାକୁ ଘୁଞ୍ଚେଇବ କେମିତି, ଏଥିପାଇଁ ଶରଣାଗତ ହେବାକୁ ପଡ଼େ। ବାକ୍ୟର ସାଧୁ ଗୁରୁ ବାକ୍ୟଙ୍କୁ ଭଗବାନଙ୍କୁ ପ୍ରାର୍ଥନା କରି ଶରଣାଗତ ହେବାକୁ ପଡ଼େ, କାରଣ ଇଚ୍ଛା ସବୁବେଳେ ଜାଗ୍ରତ ହେବ, ସ୍ୱତନ୍ତ୍ର ଇଚ୍ଛାଟା ସବୁବେଳେ ଗୋଟେ ଜୀବନ ଜାଗ୍ରତ ହେବ। ସଂସାର ଯେତେ ପ୍ରକାର ସଂସାର କଥା କ'ଣ କହିବା, ଭକ୍ତି ଜୀବନରେ ଯେତେ ପ୍ରକାର ଅସୁବିଧା ଆସେ ଗୋଟିଏ ଗୋଟିଏ ପଏଣ୍ଟକୁ ମିସ୍ କଲେ ସବୁ ଅସୁବିଧା ଆସିକି ପହଞ୍ଚିବ, ଯେତେବେଳେ ଆମେ ଗୁରୁ ଆଉ କୃଷ୍ଣଙ୍କର ଇଚ୍ଛା, ପରମ୍ପରାର ଇଚ୍ଛା, ଆଚାର୍ଯ୍ୟମାନଙ୍କର ଇଚ୍ଛାଟାକୁ ଭୁଲି ଯାଆନ୍ତି, ଆମକୁ ଯେଉଁଟା ଭଲ ଲାଗେ ଆଉ ଆମର ଇଚ୍ଛାଟାକୁ ଆମେ କାର୍ଯ୍ୟକାରୀ କରିବା ପାଇଁ ଚାହାନ୍ତି, ସେଠି ସମସ୍ୟା ଆସେ। କ'ଣ ଏତେ ଜୋର କ'ଣ ଠକ୍ ଠକ୍ କରୁଛନ୍ତି, କିଛି ବୁଝିପାରୁନି, ହଁ ବାଥରୁମ୍ରେ ଏତେ ଜୋର କ'ଣ ବାଡ଼ାବାଡ଼ି ହେଉଛି, ସବୁବେଳେ ଇଚ୍ଛାଟା ଯେଉଁ ବଳବାନ ହେଇକି ରହୁଛି, ତେଜି ଆପଣା ଇଚ୍ଛା ଘୁଞ୍ଚା ଆଉ ଜଞ୍ଜାଳ, ଭକ୍ତିନ ଠାକୁର ଯେଉଁଟା କହିଲେ, ନିଜର ଇଚ୍ଛାଟା ଯେଉଁ ବଳବାନ ହେଇକି ରହୁଛି ଏଇଟାକୁ ଛାଡ଼ିବାଟା ଗୋଟେ ବହୁତ ବଡ଼ ତପସ୍ୟା ଯିବ ପାଇଁ, ଇଚ୍ଛା ତ ଚାଲି ଆସୁଛି ତ କ'ଣ ତୁମେ କରିବ, ଆଉ ଇଚ୍ଛା ଯୋଗୁଁ ହିଁ ଇଚ୍ଛା ତ ମାନେ ଡିଜାୟର ଇଂଲିଶରେ କୁହାଯାଏ, କାମନାଟା ଗୋଟେ ଆସୁଛି ଆଉ, ସେଥିପାଇଁ ସେ ଲେଖିଲେନି କିଏ କାମନାର ବିନାଶରେ ଦୁଃଖର ବିନାଶ, କିଏ ଲେଖିଲେ ବୁଦ୍ଧଦେବ, ସେ କାହିଁ କହିଲ ଦୁଃଖ କାରଣ ଏ ଇଚ୍ଛା, କାମନାର ବିନାଶରେ ଦୁଃଖର ବିନାଶ, ତୁମର କାମନା ବିନାଶ ହେଇଗଲେ ଦୁଃଖର ବିନାଶ ହେଇଯିବ। ଆରେ କାମନା ବିନାଶ କେମିତି ହବ? ଜୀବ କେତେବେଳେ ହେଲେ ସ୍ୱତନ୍ତ୍ର କାମନା, ତାର କାମନା ଯୋଉ ଯୋଉଟା ରହିଛି ସେଟାକୁ ସେ ବିନାଶ କରିପାରିବ ନାହିଁ। କେବଳ ତାର ଯେତେବେଳେ ଇଚ୍ଛା ଏଇଭଳି ହବ ଭଗବାନଙ୍କର ସେବା, ଗୁରୁକୃଷ୍ଣଙ୍କର ସେବା କରିବା ପାଇଁ ତାର ଯେତେବେଳେ ଇଚ୍ଛା ହବ, ସେଇ ଇଚ୍ଛାଟାକୁ ସଙ୍ଗରେ କାମନାଟାକୁ ତିଆରି ହବ, ସେତେବେଳେ ତାର ସୁରୁ ସ୍ଥିତିକି ସେ ଆସିବ। ଆଉ ଯେତେ ପ୍ରକାର ଆମ ଜୀବନରେ ଦୁଃଖ, ଭକ୍ତି ଜୀବନରେ ଦୁଃଖ ଆସୁଛି, ଗୋଟିଏ ପଏଣ୍ଟକୁ ମିସ୍ କରୁଛି। ହଁ, ଗୁରୁଙ୍କର, କୃଷ୍ଣଙ୍କର, ଆଚାର୍ଯ୍ୟଙ୍କର, ତାଙ୍କର ଇଚ୍ଛାଟାକୁ ବୁଝିବାକୁ ଚାହୁଁନି। ସେ ଯେତେବେଳେ ସେଟାକୁ ଭୁଲିଲ, ସାଙ୍ଗେ ସାଙ୍ଗେ ମାୟା ଗୋଟେ ଅଲଗା ସ୍ୱରୂପରେ ତୁମକୁ ଧଇଲା, ଦେହ ନିବେଶ ଆସିବ, ଅଲଗା ପ୍ରକାର ବହୁତ ପ୍ରକାର ଚିନ୍ତା ଆସିକି ପହଞ୍ଚିବ। ସ୍ୱତନ୍ତ୍ର ଇଚ୍ଛା ମାନ ହିଁ ଦୁଃଖ, ବାସ୍ ଆଉ କିଛି ନାହିଁ। କିନ୍ତୁ ପ୍ରଭୁଙ୍କର, ଭଗବାନ କୃଷ୍ଣଙ୍କର ଏଇଟା ହେଉଛି ଷ୍ଟାଇଲ, ପ୍ରିଚିଂ ଷ୍ଟାଇଲ, ସବୁବେଳେ ସବୁ କହିଛି କହିକି ଛାଡ଼ିଦେବେ। ଏଠି ସେ ବର୍ତ୍ତମାନ କହୁଛନ୍ତି ସେ କଥା, ଏତନ ଏତନ ମମ ମତ ତାତ କ୍ରିୟତାମ ଯଦି ରୋଚତେ, ତାତ ହେ ବାବା ଏତନ ମମ ମତ ତାତ କ୍ରିୟତାମ ଯଦି ରୋଚତେ, ଯଦି ଆପଣଙ୍କୁ ଭଲ ଲାଗୁଛି ତାହେଲେ ଆପଣ କରନ୍ତୁ। ଭଲ ଲାଗିବାର କ'ଣ? କାରଣ ନନ୍ଦ ମହାରାଜ ସରଳ ଥିଲେ, ସେ ଏମିତି ପ୍ରିଚିଂ କରିଛନ୍ତି ଆଉ କିଛି କେହି ଉତ୍ତର ଦେଇପାରିବେନି। ସେ ତ କର୍ମବାଦକୁ ସ୍ଥାପନ କରିଦେଲେ। ଇନ୍ଦ୍ରଙ୍କର କ'ଣ ଆବଶ୍ୟକ ଅଛି? ବର୍ଷା ତ ସମୁଦ୍ରରେ ହେଉଛି, ପାହାଡ଼ରେ ବି ହେଉଛି, ସବୁଆଡ଼େ ହେଉଛି। ଯେଉଁଠି ଇନ୍ଦ୍ର ପୂଜା ହେଉନି ସେଠି ବର୍ଷା ହେଉଛି, ଆମେ ଇନ୍ଦ୍ର ପୂଜା କରିବା କ'ଣ ଦରକାର? କର୍ମବାଦକୁ ସ୍ଥାପନ କରିକି ସବୁ ଏତେ ଶସ୍ତ୍ର ଯୁକ୍ତି ଦ୍ୱାରା ସୁନ୍ଦର ଭାବରେ କହିଦେଇକି ପୂଜାର ପୂଜାକୁ କ'ଣ ସରଳ କରିଦେଲେ? ଯାହା ତୁମେ ଆୟୋଜନ କରିଛ, ଯେଉଁ ଯେଉଁ ଦ୍ରବ୍ୟ ଦ୍ୱାରା ଇନ୍ଦ୍ରଙ୍କୁ ପୂଜା କରିବା ପାଇଁ ରଖିଛ, ସେଇ ପୂଜା, ସେଇ ଦ୍ରବ୍ୟ ଦ୍ୱାରା ଗୋବର୍ଦ୍ଧନଙ୍କର ପୂଜା ହବ। ବ୍ରଜବାସୀମାନେ, ନନ୍ଦ ମହାରାଜ ସେମାନେ ସରଳ ଥିଲେ ନା, ସେମାନେ ବିଚାର କରିଦେଲେ ଆରେ କ'ଣ ଆଉ କଷ୍ଟ କ'ଣ? ଏଇ ଜିନିଷ ତ ଅଛି, ଏଇ ଜିନିଷରେ ପୂଜା ଟିକେ କରିଦେବା ଆଉ କ'ଣ। ଆଉ କୃଷ୍ଣ ଏଭଳି ଭାବରେ ତାଙ୍କୁ କହିଛନ୍ତି, ଯୋଉ କର୍ମବାଦ ଆମେ ଶୁଣିକି ଆସିଲେ, ସେଥିରେ ସରଳ ମନ ଭିତରେ, ଆଉ କୃଷ୍ଣଙ୍କର ଇଚ୍ଛା ବି ଅଛି, ସେ ପରମାତ୍ମା ରୂପରେ ରହିଛନ୍ତି, ସରଳ ମନ ଭିତରେ ତାଙ୍କର ପୁରା ବସିଗଲା। କିନ୍ତୁ ପୁଣି ବି କୃଷ୍ଣ ସ୍ୱତନ୍ତ୍ରତା ଦେଉଛନ୍ତି, ଏତତ୍ ମମ ମତ ତାତ କ୍ରିୟତାମ ଯଦି ରୁଚତେ, ଯଦି ଆପଣଙ୍କ ଇଚ୍ଛା ହଉଛି ତାହେଲେ ଆପଣ କର। ଅୟମ ଗୋ ବ୍ରାହ୍ମଣ ଆଦ୍ରିଣାମ ମହ୍ୟମ ଚ ଦୈତ ମଖ। ଇଏ ହଉଛି ଯୋଉ ଯଜ୍ଞ ଗୋବର୍ଦ୍ଧନ, ଯୋଉ ଯଜ୍ଞ ପୂଜା ହବ, ଉତ୍ସବ ହବ, ଇଏ କାହାର କାହାର ପ୍ରିୟ? ଅୟମ ଗୋ ବ୍ରାହ୍ମଣ ଆଦ୍ରି, ଗୋବର୍ଦ୍ଧନଙ୍କର, ବ୍ରାହ୍ମଣଙ୍କର, ଗାଭୀଙ୍କର ଆଉ ମୋର ଭାରି ପ୍ରିୟ। କୃଷ୍ଣ କେତେ ଚାଲାକରେ କହୁଛନ୍ତି, ନନ୍ଦ ମହାରାଜ ବର୍ତ୍ତମାନ ସୁଦ୍ଧା ଉତ୍ତର କିଛି ଦେଇନାହାନ୍ତି, କେବଳ ଶୁଣି ଶୁଣିକି ଆସିଛନ୍ତି। ସେ କିଛି ଉତ୍ତର ଦେଇଥାନ୍ତେ, କିନ୍ତୁ ଗୋଟିଏ ପଦରେ କୃଷ୍ଣ ସବୁ ପୁରା ମୁଖକୁ ବନ୍ଦ କରିଦେଲେ। ଏଇଠୁ ଜୀବନରେ ଶିଖିବାକୁ ପଡ଼େ, ଭୁଲ କ'ଣ, ଠିକ କ'ଣ, କେଉଁଟା ଠିକ, କେଉଁଟା ଭୁଲ, କେଉଁଟା ଠିକ ହେଉଛି, କେଉଁଟା ଭୁଲ ହେଉଛି, ସାଧୁଗୁରୁ କ'ଣ କହୁଛନ୍ତି, କ'ଣ ନାହିଁ। ଗୋଟିଏ ଜିନିଷ ପଏଣ୍ଟକୁ ପଳେଇ ଆସିଲେ ସବୁ ଜିନିଷଟା ଭୁଲିଯାଏ। ଯେମିତି ଭଗବାନ କୃଷ୍ଣ କ'ଣ କେତେ ବଡ଼ ମତ ଦେଲେ, ସବୁ କାଟିଲେ, କର୍ମବାଦ ସ୍ଥାପନ କଲେ, ପୂଜାର ଉତ୍ସବ କଲେ, ସେସବୁ କହିଦେଲେ, ମମ ଚ ଦୈତ ପ୍ରିୟମ ଅୟମ ଗୋ ବ୍ରାହ୍ମଣ ଆଦ୍ରିଣ ମହ୍ୟମ ଚ ଦୈତ ମମ ମଖ। ଏ ଯଜ୍ଞ ମୋର ଭାରି ପ୍ରିୟ। ସେ ଏମିତି ତିନିଟା, ତିନି ଜଣଙ୍କ ଏମିତି ଯାହା କହିଲେ, ନନ୍ଦ ମହାରାଜଙ୍କର ତିନି ଜଣ ଯାଙ୍କ ପ୍ରିୟ ଥିଲେ। ତିନି ଜଣଙ୍କ ପରେ ଚତୁର୍ଥ ପ୍ରିୟ କିଏ? କୃଷ୍ଣ। ସେ ମତକୁ, ନନ୍ଦ ମହାରାଜ ମତ କର୍ମବାଦକୁ ଶୁଣିକି ଯେ, ସେଟା ଠିକ ଅଛି, କର୍ମବାଦକୁ ଶୁଣିକି ଯେ ନନ୍ଦ ମହାରାଜ ଭାବିଲେ ମୁଁ ଯଜ୍ଞ କରିବି, ଗୋବର୍ଦ୍ଧନ ପୂଜା କରିବି, ସେଟା ନୁହେଁ। ନନ୍ଦ ମହାରାଜ କାହାକୁ ଭଲ ପାଆନ୍ତି? ଗାଈଙ୍କୁ। ଯଦି ଗାଈଙ୍କର ଏ ଯଜ୍ଞରେ ଭଲ ହବ, ଠିକ ଅଛି। ଦ୍ୱିତୀୟ ବ୍ରାହ୍ମଣ ଅଙ୍ଗରକାଚାର୍ଯ୍ୟ, ବ୍ରାହ୍ମଣ ମାନେ ଆଶୀର୍ବାଦ ଦେଇଛନ୍ତି ବୋଲି ତ କାନା ଆଜି ଏତେ ବିପଦ ରକ୍ଷା ପାଇଛି। ଆଉ ସେ ବ୍ରାହ୍ମଣ ଯଦି କାନା କହୁଛି ନା ବ୍ରାହ୍ମଣ, ଆଉ କୃଷ୍ଣଙ୍କର କଥାକୁ ଦୁଇ ଉପାୟରେ ମାନନ୍ତି ବ୍ରଜବାସୀମାନେ, ଗୋଟେ ସ୍ନେହରେ ମାନନ୍ତି, ଆଉ ଗୋଟେ ଐଶ୍ୱର୍ଯ୍ୟରେ ବେଳେବେଳେ ମାନନ୍ତି। କାହିଁକି ନା ନାମକରଣ ବେଳେ କହିକି ଯାଇଛନ୍ତି, ଗର୍ଗାଚାର୍ଯ୍ୟ ସବୁବେଳେ କହିକି ଯାଇଛନ୍ତି, ଏ ନାରାୟଣ ସମ ଗୁଣାଇ, ଏ ଯେଉଁ ବାଳକ ଏହାର ନାରାୟଣଙ୍କ ଭଳିଆଙ୍କର ଗୁଣ ଅଛି। କହିଲେନି ଇଏ ନାରାୟଣ ବୋଲି ସ୍ୱୟଂ କହିଦେଲେ ନନ୍ଦ ମହାରାଜ, ଆଉ ବାତ୍ସଲ୍ୟ ପ୍ରେମ ତାଙ୍କ ରହିବନି। ତ ବ୍ରଜବାସୀମାନେ ସେଇଟା କୁହନ୍ତି, ବ୍ରାହ୍ମଣ କହିଛନ୍ତି ନା କୃଷ୍ଣଙ୍କ ଦେହରେ ନାରାୟଣଙ୍କର ଆବେଶ ଅଛି, ସେଥିପାଇଁ କୃଷ୍ଣ ଯାହା କଥାକୁ ମାନିନିଅ, ସେମାନେ ଏଇଥିପାଇଁ ଶ୍ରେଷ୍ଠ। ବଡ଼ କିଏ ସଂସାର? ଭଗବାନ ବଡ଼ ନୁହନ୍ତି, ଭଗବାନ ତାଙ୍କ ବଡ଼ ମାନେ ସେ ତ ବଡ଼ ହେଇକି ରହିଛନ୍ତି, ତାଙ୍କ ପୋଷ୍ଟକୁ କିଏ ନେଇପାରିବେନି। ଭଗବାନଙ୍କ କଥାକୁ ଯିଏ ମାନନ୍ତି ଭଗବାନ ତାଙ୍କଠୁ ବଡ଼ କରିଦିଅନ୍ତି, ଏଥିପାଇଁ ଭଗବାନ ଭକ୍ତଙ୍କଠୁ ବଡ଼ ହେଇଯାଏ। ସରି, ଭକ୍ତ ଭଗବାନଠୁ ଏଥିପାଇଁ ବଡ଼ ହେଇଯାଏ, ଭକ୍ତ କାହିଁକି ଭଗବାନଠୁ ବଡ଼ ହେଇଯାଏ? ଭଗବାନ କଥାକୁ ସେ ଏତେ ମାନେ ନିଅନ୍ତି, ଭଗବାନ ତାଙ୍କର ବସ ହେଇଯାନ୍ତି। ଭଗବାନ ଭକ୍ତ ବସ ହେବାର କ'ଣ କାରଣ? ଏଇଟା ହେଉଛି କାରଣ, ପ୍ରଭୁଙ୍କର କଥା, ପ୍ରଭୁଙ୍କର ବଚନ, ପ୍ରଭୁଙ୍କର ସବୁ ଜିନିଷକୁ ସେ ମାନି ନିଅନ୍ତି ହୃଦୟରେ। ଏଇଟା ଅତ୍ୟନ୍ତ ନିଜର ନହେଲେ କେହି ମାନିପାରିବେନି। କେହି ତାର ବାପାର କଥାକୁ ଶହେ ଶହେ ଭାଗେ ମାନି ନେଉଛି। ତୁମେ ତୁମ କେହି କେହି ଜଣେ କହିଲେ ଦେଖି ତୁମ ବାପା କଥାକୁ ପୁରା ସବୁ ଭଲ ଲାଗିଥିଲା। ଏ ଜଗତରେ ତୁମର କାହାର କଥା, ନା ସ୍ତ୍ରୀର କଥା ସବୁ ଭଲ ଲାଗୁଛି, ନା ପୁଅର କଥା ଭଲ ଲାଗୁଛି, ସବୁ ଭଲ ଲାଗୁଛି ସବୁ ଜିନିଷ, ସବୁ ଜିନିଷ କିଏ ମାନି ନେଉଛି? କିନ୍ତୁ ଭକ୍ତ ଜଣେ ସେ ଭଗବାନଙ୍କର ସବୁ କଥାକୁ ମାନିନି, ଏଥିପାଇଁ ସେ ଶ୍ରେଷ୍ଠ ହେଇଯାଏ। ପ୍ରଭୁଙ୍କର ସବୁ ଜିନିଷ ତାକୁ ପ୍ରିୟ ଲାଗେ ଯାହା ତାଙ୍କ ମୁଖରୁ ବାହାରିଛି, ଏଥିପାଇଁ ସେ ଭଗବାନ ବସ ହେଇଯାନ୍ତି। ସବୁ ଜିନିଷ, ଯାହା ବାଣୀ, ଯାହା ଲୀଳା, ସବୁ ଜିନିଷ ତାକୁ ପ୍ରିୟ ଲାଗେ। ତିନି ଜଣଙ୍କର କଥା କହିଦେଲେ। ନନ୍ଦ ମହାରାଜ ଫିଲୋସଫି ଗୋଟେ ବହୁତ ବଡ଼ ଦର୍ଶନ ଯେଉଁ ସ୍ଥାପନ କଲେ କୃଷ୍ଣ, ସେ ଦର୍ଶନ ଦ୍ୱାରା ପ୍ରଭାବିତ ବେଶୀ ହେଇନାହାନ୍ତି, ପ୍ରଭାବିତ ହେଇଛନ୍ତି ଏ ତିନି ଜଣଙ୍କ କଥାରେ। ଗୋବର୍ଦ୍ଧନ ପର୍ବତ ପ୍ରକୃତରେ ଆମର ଗାଈମାନଙ୍କୁ ହିଁ ବଞ୍ଚଉଛି। ଯଦି ଗୋବର୍ଦ୍ଧନ ପର୍ବତ ନଥାନ୍ତା ତାହେଲେ ଆମ ଗାଈମାନେ କେଉଁଠି ଭୋଜନ କରନ୍ତି? ଆଉ ଦ୍ୱିତୀୟରେ ଗାଭୀ, ତୃତୀୟରେ ଗାଭୀମାନଙ୍କ ପାଇଁ ଆମେ ବଞ୍ଚୁଛୁ, ଏବଂ ତୃତୀୟରେ ବ୍ରାହ୍ମଣଙ୍କର ଆଶୀର୍ବାଦରୁ ବ୍ରଜରେ ସମସ୍ତେ ଗାଭୀ ଭଲ ରହୁଛନ୍ତି, ଅସୁର ଉତ୍ପାତରୁ ଆମେ ରହୁଛୁ, ବଞ୍ଚିକି ରହୁଛୁ, ଆମ କାନ ବି ଭଲ ରହୁଛନ୍ତି। ତିନି ଜଣଙ୍କ ନାଁ କହିଲା ପରେ ସେ କହିଲେ, କୃଷ୍ଣ କହୁଛନ୍ତି, ମହ୍ୟମ, ମୋର ମଧ୍ୟ ପ୍ରିୟ, ଏ ଯଜ୍ଞଟା ମୋର ପ୍ରିୟ। ଏ ଗୋଟେ କଥାରେ ନନ୍ଦ ମହାରାଜ ରହିଗଲେ, କୃଷ୍ଣଙ୍କର ଯୋଉଟା ପ୍ରିୟ ସେଇଟା ହିଁ କରିବାକୁ ପଡ଼ିବ, ଏଇଟା ତ ବଡ଼ ଜିନିଷ। ଏଇଥିପାଇଁ ଭକ୍ତ ବଡ଼ ହେଇଯାଏ। ଭକ୍ତ ବଡ଼ ଯେ ଭକ୍ତ ସେମିତି ଐଶ୍ୱର୍ଯ୍ୟ ରଖିଛି ସେମିତି ନୁହେଁ, ସେ କେବଳ ଭଗବାନଙ୍କର ପ୍ରିୟ, ଯାହା ପ୍ରଭୁଙ୍କର ପ୍ରିୟ ସେଇଟା ସେ କରୁଛି। ଜଗତରେ ବିରଳ, ଜଗତରେ ଦେବତା ପର୍ଯ୍ୟନ୍ତ ଯଦି ଆମେ ଦେଖିବା ସମସ୍ତଙ୍କର ନିଜର କିଛି ସୁଖ ଅଛି। ନିଃସ୍ୱାର୍ଥ ପର ଜଣେ ଅନ୍ୟ ପାଇଁ ସେବା କରିବା ସେ ନାହିଁ, ଆଉ ନିଃସ୍ୱାର୍ଥପର ସେବା ଜଗତରେ ଯେତେ ଜଣ ଲୋକ କରୁଛନ୍ତି ତା ପଛରେ କିଛି ଗୋଟେ କାରଣ ରହିଛି, କିମ୍ବା କିଛି ସ୍ୱାର୍ଥ ରହିଛି। ସେଟା ବାହାରେ କୁହାଯାଉଛି ଏଇଟା ନିଃସ୍ୱାର୍ଥପର ନାହିଁ, କେବଳ ଭଗବାନଙ୍କର ସେବା ଯୋଉ ଭକ୍ତ କରେ ପ୍ରେମରେ, ସେଇଟା କେବଳ ନିଃସ୍ୱାର୍ଥପର, ସେଥିପାଇଁ ଭଗବାନ ବସ ହେଇଯାଏ। ଭକ୍ତ ଏଇଥିପାଇଁ ବଡ଼ ହେଇଯାଏ, ସବୁ କଥାକୁ ସେ ଗ୍ରହଣ କରିନିଏ, ହୃଦୟରେ ଗ୍ରହଣ କରେ। ସେଥିପାଇଁ ଭଗବାନ ସଂଶୟାତ୍ମା ବିନଶ୍ୱତି କାହିଁ କହିଦେଲେ? ଭଗବାନ ଯୋଉ ଗୀତାରେ କହିଦେଲେ ସଂଶୟାତ୍ମା ବିନଶ୍ୱତି କାହିଁ କହିଲେ? ଏଇଥିପାଇଁ ତ କହିଲେ, ମୋ କଥାକୁ ଯିଏ ସଂଶୟ କରେ ତାର ବିନାଶ ହେଇଯିବ, ଭଗବାନ ଏଇଥିପାଇଁ କହିଲେ। ତେଣୁ ନନ୍ଦ ମହାରାଜଙ୍କର ଏଇ ଯୋଉ ନନ୍ଦ ମହାରାଜ ଯୋଉ ଶୁଣିଲେ କୃଷ୍ଣଙ୍କର ଇଏ ପ୍ରିୟ, ଗାଭୀଙ୍କର ଇଏ ଯଜ୍ଞ ପ୍ରିୟ, ଆଉ ଗୋବର୍ଦ୍ଧନ ପର୍ବତର ପ୍ରିୟ ବ୍ରାହ୍ମଣଙ୍କର ଇଏ, ତ ନନ୍ଦ ମହାରାଜଙ୍କୁ ଆଉ ସନ୍ଦେହ ହିଁ ନାହିଁ। କାହ୍ନାଙ୍କର ପ୍ରିୟ ଶ୍ରୀକୃଷ୍ଣଙ୍କୁ ଦୁଃଖ ଦେବା ପାଇଁ ଚାହାନ୍ତିନି। ଜୀବନରେ ଏଇଟା ଥିଲା ବ୍ରଜବାସୀମାନଙ୍କର ତପସ୍ୟା, ସୁଖ ବୋଲି ସେ କ'ଣ ଜାଣନ୍ତି? ଆମେ ସୁଖ ବୋଲି କ'ଣ ଜାଣିଛେ? ଆମର ସୁଖଟା କ'ଣ? ସୁଖ ବୋଲି ଗୋଟେ ଜିନିଷ କ'ଣ? ମୁଁ ଭଲ ରହିବାର ଅଛି, ଏଇଟା ନା ଆଉ କ'ଣ? ଆଉ ଭକ୍ତିଟା ଭଲ କ'ଣ? ଆମେ ମୁଁ ଠିକ ଭକ୍ତି କରୁଛି ମାନେ କ'ଣ? ମୁଁ ଭଲ ରହିଛି, ଆମର ଆମେ ଯୋଉ କହୁଛେ ମୁଁ ଭକ୍ତି ମୋର ଠିକ ଅଛି ସବୁ ଭଲ, ତେଣୁ କ'ଣ ଆମର ତାହେଲେ ଭଲ? ମୋର ଷୋଳମାଳା ସରିଗଲା, ମୋର ପ୍ରସାଦ ଦୁଇ ଟାଇମ୍ ହେଇଗଲା, ମୋର ଘର ରୁମ୍ରେ ମୁଁ ରହିଗଲି, ମୋର ସବୁ ହେଇଗଲା, ତା ଆମର ହେଲା ଭକ୍ତି ଭଲ ନା ଆଉ କ'ଣ? ଭଲ ଭକ୍ତି ମାନେ କ'ଣ? ଆମର ଭଲ ଭକ୍ତି ମାନେ ମୋର କିଛି ପ୍ରୋବ୍ଲେମ୍ ନ ହଉଥିବ, କୃଷ୍ଣଙ୍କର ବରଂ ପ୍ରୋବ୍ଲେମ୍ ହବ, ସେଟା ଗୋଟେ ବଡ଼ ପ୍ରୋବ୍ଲେମ୍ ନାହିଁ। କୃଷ୍ଣଙ୍କର ସେବାରେ କ'ଣ ଅସୁବିଧା ହେଲା ତା ପାଇଁ ଆମର କିଛି ମୁଣ୍ଡ, ଯେମିତି ଆମର ପୂର୍ବରୁ ଶୁଣୁଥିଲେ ନା, ପ୍ରସାଦ ଲୁଣିଆ ହେଇଛି କି ଅଲୁଣା ହେଇଛି, ସେତେବେଳେ ଆମ ମନ ଦୁଃଖ ହବନି ଯେ ଆଜି ଭଗବାନ ମୁଁ ଖାଇପାରିଲିନି ସେଥିପାଇଁ ମନ ଦୁଃଖ ହବ, କିନ୍ତୁ ଭଗବାନ ଆଜି କ'ଣ ଖାଇଥିବେ, ଆଜି ଲୁଣିଆ ହେଇଗଲା, ଆଜି ଏଇଟା ଭଲ ହେଇନି, ତା ପାଇଁ ମନ ଦୁଃଖ ହବନି। ଏଇଟା ହଉଛି ଆମର ଭକ୍ତି ହଉଛି, ଏଇଟା ଆମର ଯୋଉଟା ଭକ୍ତି ବୋଲି କହୁଛେ ସେଥିରେ କ'ଣ ଆମର ସବୁ ପ୍ରକାର ଜିନିଷ ଭକ୍ତିରେ ଚାଲିଛି, ସବୁ ପ୍ରକାର ଆମର ସୁବିଧା ଦେହ ସୁବିଧା ରହିଛି, ତାହେଲେ ଆମେ ଏଇଟା କହିବା ଆମର ମୋର ଠିକ ଭକ୍ତି ହଉଛି। କୃଷ୍ଣଙ୍କର କ'ଣ ହଉଛି? କୃଷ୍ଣଙ୍କ ପ୍ରତି ଭଗବାନ କୃଷ୍ଣଙ୍କୁ ଯାହା ସବୁ କରାଯାଉଛି ସେ କର୍ମାର୍ପଣ ଭଳିଆ, ଖାଲି ଯେମିତି ନନା ମାନେ ଯାଆନ୍ତି ସେ ଯେଉଁ ଶିଶି ଖୋଲିବେ କ'ଣ ସେଇଟା ଯେଉଁ ରଖନ୍ତି ନା ନାହିଁ ପୂଜାରୀ ମନ୍ଦିର ମାନଙ୍କରେ ଯେଉଁ ଗୋଟେ କାଚ ଗ୍ଲାସରେ ରଖନ୍ତି କ'ଣ କାହିଁକିନା କାଚ ଶିଶିରେ ରଖନ୍ତି ନା କ'ଣ ସେଇଟା ନକୁଳ ଦାନା ତାକୁ ଖୋଲିଲେ ତାକୁ ଖୋଲିକି ସେ ନହେଲେ ଛୋଟ ଛୋଟ ମିଶ୍ରି କିରେ ମିଶ୍ରି ଚାରିଟା ଖାଇକି ସେ କିନ୍ତୁ ଦିନ ବାରଟା ପାଞ୍ଚ ରହିବେ ମିଶ୍ରି ଏତିକି ତୁମେ ଦଉଛ ସେଠି ଖାଇ ଦିନ ବାରଟା ପାଞ୍ଚ ସେ ରହିବେ ସେ କ'ଣ ତା ଖଣ୍ଡିପଟେ ଦେଇ ସ୍ନାନ ପାଣି ଟିକେ କରିଦେଇକି ମିଶ୍ରି ଦୁଇଟା ଲଗେଇଦେବେ ସେ ମିଶ୍ରି ଲଗ ଲୋକ ଜନ୍ଦା ତାଙ୍କର ଆସିବେ ଜନ୍ଦା ଜାଣିଛନ୍ତି ଏତିକି ଟାଇମରେ ଆସି ତା ଜନ୍ଦା ବି ସାଙ୍ଗରେ ଖାଉଥିବେ ସିଏ ତାର ଯୋଉ ଭକ୍ତିଟା ଲୋକ ଯିଏ ଗଲା ସେ କଣ ଦେଖିଲା ନନା ପୂଜା କରୁଛି ଆଚ୍ଛା ପ୍ରାର୍ଥନା କରିକି ଯୋଉ ଆଇଲା କାହାକୁ ପ୍ରାର୍ଥନା କଲା ଲୋକ ଯୋଉ ଗଲେ ହଜାର ହଜାର ଲୋକ ପ୍ରାର୍ଥନା କରିକି ଆଇଲେ କାହାକୁ ପ୍ରାର୍ଥନା କଲେ ଭଗବାନଙ୍କୁ ସିଏ କଣ ଖାଇଛନ୍ତି ମିଶ୍ରି ଖାଇଛି ବାରଟା ପର୍ଯ୍ୟନ୍ତ ସକାଳ ମିଶ୍ରି ସିଏ ଉପବାସ କରି ରହିଲେ ତୁମେ ଗଲ ପ୍ରାର୍ଥନା କରିକି ଆଇଲ ପ୍ରଭୁ ମତେ ଧନ ଦେଇଛ ମୋ ପୁଅର ପୁଅର ଅସୁବିଧା ମୋର ଏମିତି ମୁଣ୍ଡ ଫାଟ କଣ ହଉଛି ମୋର ଏମିତି ହଉଛି ମତେ ସିଏ ତାଙ୍କର କଣ ଉପବାସ ରହିଛି ଏ ହେଲା ସାଧାରଣ ଲୋକର ଭକ୍ତି ସାଧାରଣ ଭକ୍ତର ହି ଭକ୍ତି ଭକ୍ତ ଯେତେବେଳେ ଯାଇଛି ସେ ମନ୍ଦିର ଯେତେବେଳେ ଯାଇଛି ସେ କଣ କେବେ ଭଗବାନଙ୍କ କଥା ଚିନ୍ତା କରିଛି ଯେ ପ୍ରଭୁ ଆଜି କଣ ଭୋଜନ କଲେ ପ୍ରଭୁ ଭଗବାନ ଭଲ ସେ ଯାଇଛି କଣ ତା କାମ ପାଇଁ ପ୍ରଭୁ ମୋର କେମିତି ଭକ୍ତି ମୋ ମନ କେମିତି ସଂଯୋଗ ମୋର ଏମିତିଟା ଅସୁବିଧା ହେବ ସେ ପ୍ରାର୍ଥନା କରିଦେ ତାର ପ୍ରାର୍ଥନା ସରିଲା ତାର ଚାଲିଲା ସେ ବୁଝିନି ଭଗବାନ କଣ ଆଜି ଖାଇଲେ କଣ ତେଣୁ ଆମର ଯୋଉ ଭକ୍ତିଟା ନିଷ୍କାମ ନୁହେଁ ବା ଯଦି ବି କାମନା ଶୂନ୍ୟ ଜଣେ ହେଇଯାଉଛି ମୋର ଆଉ କିଛି କାମନା ନାହିଁ କାମନା ଶୂନ୍ୟ ଜଣେ କେମିତି ହେଉଛି ତାର ଯଦି ଭଗବାନଙ୍କ ପ୍ରତି ଶୁଦ୍ଧ ଭକ୍ତିର କାମନା ନ ଆସେ ସେ କାମନା ଶୂନ୍ୟ କେବେ ହେଇବି ପାରିବ ତ ଆମର ନିଜର ସୁବିଧା ବା ନିଜର ଶାରୀରିକ ସବୁ ପ୍ରକାର ବ୍ୟବସ୍ଥା ଠିକ ରହିଲେ ତା ସହିତ ଭକ୍ତି ଚାଲିଲେ ଆମେ ଭାବିବା ମୋର ଠିକ ଭକ୍ତି ହେଉଛି ଆମର କିଛି ଅସୁବିଧା ହବନି ଆମର ଯଦି କିଛି ଅସୁବିଧା ହେଲା ତାହେଲେ ଏଇଟା ଭକ୍ତି ନୁହେଁ ଏଇଟା ହେଲା ପ୍ରୋବ୍ଲେମ୍ ଆଉ କ'ଣ ମୋର କିଛି ଅସୁବିଧା ଯେମିତି ନ ହବାର ଅଛି ଭଗବାନଙ୍କର ବରଂ ଅସୁବିଧା ହେଇଯିବ ଭଗବାନଙ୍କର ଯାହା ହଉଛି ହଉ କିଛି ଅସୁବିଧା ନାହିଁ କିନ୍ତୁ ସେଇଟା ହଉଛି ଓଲଟା ଶୁଦ୍ଧ ଭକ୍ତମାନଙ୍କ ପାଖରେ ମୋର ବରଂ ଯାହା ହଉଛି ହଉ କୃଷ୍ଣଙ୍କର କୃଷ୍ଣ ସୁଖରେ ରୁହନ୍ତୁ ଆଉ ଶୁଦ୍ଧ ଭକ୍ତ କ'ଣ ରାସ୍ତାଘାଟରେ ଘାଟରେ ବୁଲନ୍ତି ନା କ'ଣ ଶୁଦ୍ଧ ଶବ୍ଦଟା ଲାଗୁଛି ଭକ୍ତ ଲାଗୁନି ଭକ୍ତ ପୂର୍ବରୁ କ'ଣ ଲାଗୁଛି ଶୁଦ୍ଧ ଲାଗୁଛି ତାହେଲେ ଆଉ ଗୋଟେ କ'ଣ ଅଛି ଶୁଦ୍ଧ ଭକ୍ତ ତାହେଲେ ଆଉ ଗୋଟେ କ'ଣ ଅଛି ଶୁଦ୍ଧର ବିପରୀତଟା କ'ଣ ଅଶୁଦ୍ଧ ଭକ୍ତ ଲଗେଇବ ନା ଆଉ ସଦ ଭକ୍ତ ଅସତ ଭକ୍ତ ଅସତ ଭକ୍ତ ଶାସ୍ତ୍ର ଅସତ ଭକ୍ତ କହୁନି ଖାଲି ସଦଭକ୍ତ କହିଦେଉଛନ୍ତି ଶାସ୍ତ୍ର ଭାଗବତଙ୍କ ନା ଭାଗବତ କହିବେନି ଅସତ ଭକ୍ତ କାହିଁ କହିବି ସେ କାହିଁ ଯେ ଆଜି ଅସତ ଅଛି ସେ କାଲି ସତ ହବ କେତେବେଳେ ଭାଗବତକୁ ଲେଖାନି ଅସତ ଭକ୍ତ ସବୁବେଳେ କ'ଣ ଲେଖା ହେଇଛି ସତଭକ୍ତ ଶୁଦ୍ଧ ଭକ୍ତ ତା ଶୁଦ୍ଧ ଭକ୍ତ ଅଛନ୍ତି ମାନେ ତା ପୂର୍ବ ତା ଶୁଦ୍ଧ ଭକ୍ତ ବିପରୀତରେ କ'ଣ ରହିବ ଅଶୁଦ୍ଧ ତା ଶୁଦ୍ଧ ଅଶୁଦ୍ଧ ଭିତରେ କ'ଣ ପାର୍ଥକ୍ୟ ରହିଲା ଏଥିରେ ପାର୍ଥକ୍ୟ ରହିଲା ଅଶୁଦ୍ଧ ଅବସ୍ଥାରେ ସବୁବେଳେ ଭକ୍ତି କଲେ ବି ନିଜର ସୁଖଟା ସବୁବେଳେ କଣ୍ଟିନ୍ୟୁଅସଲି ରହିଥିବ 24 ଆୱାର ଶୁଦ୍ଧ ଭକ୍ତଙ୍କର ଓଲଟା ତାଙ୍କ ଜୀବନ ଗୋଟେ ଓଡ଼ିଆରେ ଗୋଟେ ଶବ୍ଦ ନାହିଁ ଛାରଖାର ଭକ୍ତିରଠାକୁ ଲେଖିଛନ୍ତି ତାଙ୍କର ସେ ଛାରକାର ସତ ବେଙ୍ଗଲୀ ପଦା ଆଉ ତ ସେଇଟା ସବୁ ବେଶୀ ଆଲୋଚନା ମାନେ ମୋ ଜୀବନ ଛାରଖାର ବରଂ ହେଇଯାଉ କିନ୍ତୁ କୃଷ୍ଣଙ୍କର ମୋ ଚରଣ କମଳକୁ ମୁଁ ସେବା କରିବି ସେଇ ଶବ୍ଦ ବି ଲେଖିଛନ୍ତି ତାଙ୍କ ମୋ ଜୀବନରେ ଯାହା କିଛି ହଉ କିନ୍ତୁ କୃଷ୍ଣଙ୍କର ସୁଖର ଏସବୁ ରାଧାରାଣୀଙ୍କର ଭାବ ଶୁଦ୍ଧ ଭକ୍ତିମାନେ କ'ଣ ରାଧାରାଣୀଙ୍କ କୃପା ପାଇଥିବେ ନା ଆଉ ତାଙ୍କ ନିଜ ସୁଖଟାକୁ ଚିନ୍ତା କରିବେନି ସେଟା ଶୁଦ୍ଧ ଭକ୍ତି ଆଉ ଆମର ଭକ୍ତି କ'ଣ ଯେତେ ଭଜନ କର ଯେତେ ଯାହା କର ସେଥିରେ ନିଜର ସୁଖଟା ସବୁବେଳେ ଲିଙ୍କ ହେଇକି ରହିଥିବ ଲାଗିକି ରହିଥିବ ଏତିକି ହେଲା ପାର୍ଥକ୍ୟ ଶୁଦ୍ଧ ଅବସ୍ଥାର ନିଜର କିଛି ନାହିଁ ନିଜର ଯାହା ରହିଲା ସେଟା ହଉଛି ମାୟା ଶୁଦ୍ଧ ଭକ୍ତି ସ୍ତରରେ ମାୟା ଗୋଟେ କ'ଣ ସ୍ତ୍ରୀ ପୁତ୍ର କନ୍ୟା ଏ ଯୋଉ ମାୟାରେ ଯଦି ଗୋଟେ ଗୋଟେ ସବୁଠୁ ଲାଷ୍ଟ ଡେଫିନେସନ୍ ତୁମେ ନବ ଏଇଟା ହଉଛି ଗୋଟେ ମାୟା ନିଜର ଯାହା ବୋଲି ଆମେ ଜ୍ଞାନ କରୁଛେ ନିଜର ସୁଖ ଯାହା ନିଜର ବୋଲି ଅଛି ସେଟା ହଉଛି ମାୟା ଯାହା ନିଜର ଅଛି ତେଣୁ କୃଷ୍ଣ ଯେତେବେଳେ ନନ୍ଦ ମହାରାଜ ଶୁଣିଦେଲେ ଗୋଟେ ଜିନିଷ ସାଙ୍ଗେ ସାଙ୍ଗେ ଆଉ କୌଣସି ପ୍ରଶ୍ନ କରୁନାହାନ୍ତି କ'ଣ କହିଲେ ଗୋ ବ୍ରାହ୍ମଣ ଆଦ୍ରିଣାମ ଚ ମମ ପ୍ରିୟ ତିନି ଜଣଙ୍କ ସହିତ ମୋର ପ୍ରିୟ କାହ୍ନାର ପ୍ରିୟ ମାନେ ସରିଲା ଆଉ କିଛି କରିବାର ନାହିଁ ଭଗବାନଙ୍କର ଏଇଟା ପ୍ରିୟ ଗୁରୁକୃଷ୍ଣଙ୍କର ଏଇଟା ପ୍ରିୟ ଚାଲ ଏହା ନ ଭଗବାନ ଯେଉଁ ଭୋଗ ଲଗାଯାଏ, ଯେଉଁ ଯେମିତି ପୁରୀ ମନ୍ଦିର ଲାଗୁଛି, ଡେଲି କ'ଣ ଖାଉଛନ୍ତି? ସେଇ ଖିଚୁଡ଼ି, ସେଇ ଯେଉଁ ଇଏ ଲାଗୁଛି, ସେଟା କେମିତି ଲାଗୁଛି? ଡେଲି ଭଗବାନଙ୍କ ଆଇଟମ୍ଟା ଡେଲି ଲାଗୁଛି କି ନାହିଁ? ସେ ଯେଉଁ ଯେଉଁ ମିଠା ଲାଗୁଛି, ଯେଉଁ ମହୁର ହେଉଛି, ଯେଉଁ ଜିନିଷ ଗୁଡ଼ା ହେଉଛି, କେବଳ ପର୍ବପର୍ବାଣିରେ କେତେଟା ଚେଞ୍ଜ ହେଉଛି, ମାନେ ପ୍ରାୟ ସବୁବେଳେ ସେୟା ନା? କେମିତି ଅର୍ପଣ କରୁଛି ପୂଜାରେ, କେମିତି ଅର୍ପଣ କରୁଛି? ଏ ଘରେ ବା ଯେଉଁ ମୂଲ ଲାଗୁଛି, ସେ କ'ଣ କହୁଛି? ଯେ ମୂଲ ଲାଗି ଆସୁଛି, ସେ କ'ଣ କହୁଛି? ଏ ଡେଲି ଗୋଟେ ରୁଟି କ'ଣ ଖାଇବି? ଏ ଟିକେ ପରଟା ଟିକେ କରାଯି, ଆଇଟମ୍ ତାଙ୍କର ଚେଞ୍ଜ ହେଉଛି ନା ନାହିଁ? ଭଗବାନଙ୍କୁ ଡେଲି କେମିତି ସେ ଜିନିଷଟା ଲାଗୁଛି? ନାଇଁ, ପୂଜାରୀ ଯିଏ ରୋଷେଇ, ପୂଜା ରୋଷେଇଆ ଯିଏ ରୋଷେଇ କରୁଛି, ପୂଜାରୀ ଯିଏ ଭୋଗ ଲଗାଉଛି, ସେ କ'ଣ କହୁଛି? ସେ ଇଏ ହେଉଛି ଭକ୍ତର ପ୍ରିୟ, ଭକ୍ତଟା ଅର୍ପଣ କରିଥିଲା, ଯେମିତି ବାଇ ବାଇ ଖିଚୁଡ଼ି, ବାଇ ହାଣ୍ଡି, ଯେଉଁ କ'ଣ ଦାନା ସେ ବାଇ ଥିଲା ବୁଢ଼ୀ, କର୍ମା ବାଇ, କର୍ମା ବାଇ ଖିଚୁଡ଼ି, ଭକ୍ତର ଭଗବାନ ଯାଇକି ଖାଇକି ଆସିଥିଲେ ନା ତାର ଘରୁ, ଭକ୍ତ ସମ୍ବନ୍ଧରେ ଏଟା ପ୍ରିୟ, ସେଥିପାଇଁ ଡେଲି ଲଗେଇଲେ ବି କିଛି ଅସୁବିଧା ନାହିଁ, ଭକ୍ତର ପ୍ରିୟ, ଭକ୍ତ ହାତରୁ ଭଗବାନ ଏଟା ଗ୍ରହଣ କରିଛନ୍ତି, ଆଉ ଭଗବାନଙ୍କର ପ୍ରିୟ ଭକ୍ତ ସେଟା ଯାହା ଅର୍ପଣ କରିବେ ଭଗବାନ ପାଇବେ, ପ୍ରିୟତା ସମ୍ପର୍କ ରହିଛି ନା? ଜୀବ ଶୁଦ୍ଧ ଭକ୍ତ ହେବାକୁ ହେଲେ ଇଏ ହେଉଛି ଗୋଟେ କ'ଣ କହୁଛନ୍ତି କ୍ରାଇଟେରିଆ, ଯାହା କ'ଣ ଓଡ଼ିଆରେ କ'ଣ କୁହାଯାଏ, ଏଇଟା ହେଉଛି ତୁମର ଗୋଟେ ଅପରିହାର୍ଯ୍ୟ ସ୍ଥିତି ହେବା ଦରକାର, ପ୍ରତି ମୁହୂର୍ତ୍ତରେ କୃଷ୍ଣଙ୍କର ସୁଖ, କେଉଁଟା କୃଷ୍ଣ ସୁଖର ବାଧା ହେଉଛି ସେଇଠି ତାଙ୍କର ମୁଣ୍ଡ ରହିବ, କେଉଁଟା କୃଷ୍ଣ ସୁଖର ବାଧା ସେଠି ତା ମୁଣ୍ଡ ଯାଇ ରହିବ। ଆମର କ'ଣ, ଆମ ମୁଣ୍ଡଟା କେଉଁଠି ରହୁଛି? କେଉଁଟା ମୋ ସୁଖର ବାଧା, ମୁଣ୍ଡଟା ସେଇଠି, ଏତିକି ଗୋଟେ ଡିଫରେନ୍ସ। କେବଳ କୃଷ୍ଣ ସୁଖ, ନନ୍ଦ ମାନେ ଶୁଣିଦେଲେ ନା କୃଷ୍ଣଙ୍କର ପ୍ରିୟ ବୋଲି, ବାସ୍ ସେ ଫିନିଶ, ଆଉ କିଛି ମୁଣ୍ଡ ପକେଇବା ଦରକାର ନାହିଁ, ଫିଲୋସଫି ତ ଆବଶ୍ୟକ ନାହିଁ, ଦର୍ଶନର କିଛି ଆବଶ୍ୟକ ନାହିଁ, କୃଷ୍ଣଙ୍କର ପ୍ରିୟ, ଭଗବାନଙ୍କର ଏଟା ପ୍ରିୟ, ଗୁରୁଙ୍କର ଏଟା ପ୍ରିୟ, ଏଇଟା ଯେମିତି ଭକ୍ତ ଠକ ଲେଖିଲା ନା, ଗୌର ପ୍ରିୟ ଶାଗ ସେବନ ଜୀବନ ସାର୍ଥକ ମାନେ, ତେଣୁ ଜଣେ ତାର ଶାଗ ଅର୍ପଣ କରିବେ, ସେ କ'ଣ ଏଟା ମହାପ୍ରଭୁଙ୍କର ପ୍ରିୟ, କିଏ କହିଛନ୍ତି? ଭକ୍ତିବୀର ଠାକୁର, ସେ ଭକ୍ତ ସମ୍ପର୍କ ପ୍ରିୟତା ଯେତେବେଳେ ଆସେ, ବହୁତ ବଡ କ'ଣ କୁହାଯିବ, ଗୋଟେ ଜୀବନର ଭକ୍ତି ସହିତ ଆମର ଯେଉଁ ଆମ ଶରୀରର ଧର୍ମ ସହିତ ଭକ୍ତିର ଯେଉଁ ସ୍ୱଭାବ ହେଉଛି ବିପରୀତ ଧର୍ମ, କାରଣ ଶରୀରର ଯେତେ ପ୍ରକାର ଆକ୍ଟିଭିଟି ସବୁ କାମ ଉପରେ, ନିଜର କାମ ମାନେ ନିଜ ସୁଖ ଉପରେ, ସେଠି ହେଉଛି ସବୁ କୃଷ୍ଣଙ୍କ ସୁଖ ଉପରେ, ତ ସେଇଥିପାଇଁ ଭକ୍ତିର ଶକ୍ତିଟା ଦରକାର, ରାଧାରାଣୀଙ୍କର ଶକ୍ତି ଗୁରୁକୃଷ୍ଣଙ୍କର ମାଧ୍ୟମରେ ଯେଉଁ ଆସୁଛି, ସେ କୃଷ୍ଣ ଗୁରୁଙ୍କ ମାଧ୍ୟମରେ, ପରମ୍ପରା ମାଧ୍ୟମରେ, ସେଇଟା ଆମର ଆବଶ୍ୟକ ଅଛି, କାରଣ କେବଳ ରାଧାରାଣୀ ହିଁ ଜାଣନ୍ତି କୃଷ୍ଣଙ୍କୁ କିଭଳି ସୁଖ ଦେବାକୁ ପଡ଼େ, ତାଙ୍କର କାୟ ବିଭ ମାନେ ଜାଣନ୍ତି, ସେମାନେ ହିଁ ଗୁରୁ, ସେଇ ସୁଖଟା ଜୀବ ହୃଦୟ ଭିତରେ ନାହିଁ, ସେଟା ବିପରୀତ ହେଇ ଆସିଛି, ସେ କେବଳ ତାର ନିଜ, ସବୁ ନିଜର। କୃଷ୍ଣ ଯେତେବେଳେ ଏଇ କଥାରେ କହିଦେଲେ, ଅୟମ ଗୋ ବ୍ରାହ୍ମଣ ଆଦ୍ରିଣାମ ଅୟମ ଚ ଦୈତ ମମ, ମୋର ମଧ୍ୟ ଏଟା ପ୍ରିୟ, ସରିଗଲା। ଆଉ ନନ୍ଦ ମହାରାଜ ଏତେ ବଡ କଥା ଶୁଣିଲେ, ନନ୍ଦ ଆଉ ନନ୍ଦ ବାବା ଯେ କହୁଛି ଅଛି, ପଚାରିଲେ କି କାନା କେମିତି ପୂଜା ହବ? ଆରେ ଯଜ୍ଞ, ଇନ୍ଦ୍ରଙ୍କର ଯଜ୍ଞ ଯିଏ କରିକରି ଦକ୍ଷ ଥିଲେ, ବହୁତ ବର୍ଷ କରିଛନ୍ତି ନା ପରମ୍ପରା କ୍ରମେ, ନନ୍ଦ ମହାରାଜ ବୁଢ଼ା ବୟସରେ କୃଷ୍ଣଙ୍କୁ ପାଇଛନ୍ତି, ତା ପୂର୍ବରୁ କ'ଣ ଇନ୍ଦ୍ର ଯଜ୍ଞ ହେଇନି? କୃଷ୍ଣ ସରଳରେ କହିଦେଲେ, କିଛି ପ୍ରଶ୍ନ କର, ନନ୍ଦ ଉବାଚ କୋଉଠି ନାହିଁ, ଆଉ ଆରମ୍ଭ କଲେ, ସେ ଶୁକ ଉବାଚ କାଲାତ୍ମନା ଭଗବତା ଶକ୍ର ଦର୍ପ ଜିଙ୍ଗାଶୟା ପ୍ରକୃତ ନିଶମ୍ୟ ନନ୍ଦାଦ୍ୟମ ସାଧୁ ଗୃହନ୍ତ ତତ ବଚ। ସାଧୁ ସାଧୁ ସମସ୍ତେ କହିଲେ, ବଢିଆ, ଯାହା କହିଲ କାନା ସାଧୁ, ଠିକ ମାନିବ, କୃଷ୍ଣଙ୍କର ପ୍ରିୟ, ଗୋମାତାଙ୍କର ପ୍ରିୟ, ବ୍ରାହ୍ମଣଙ୍କର ପ୍ରିୟ, ଇନ୍ଦ୍ରପାଠଟାକୁ ସେ ଭୁଲିଗଲେ, ଯେ ଇନ୍ଦ୍ର ରାଗିବେ, ଇନ୍ଦ୍ରଙ୍କର ପୂଜା ପଚାରିବା ଦରକାର, ଆଚ୍ଛା ଆମେ ଏଟା ପୂଜା କରିସାରିକି ଇନ୍ଦ୍ର ଟିକେ କ'ଣ କିଛି ଅର୍ପଣ କରିବୁ କି, କିଛି ପଚାରିବା ଦରକାର କି କ'ଣ, କିଛି ଅସୁବିଧା ସେ ଇନ୍ଦ୍ର କଥାଟା ପୁରା ଭୁଲିଗଲେ, ଚାରିଟା ଜିନିଷ ଦେଖିଦେଲେ ନା, ଗୋ ବ୍ରାହ୍ମଣ ଆଦ୍ରି କୃଷ୍ଣ, ଏପଟକୁ ଧରି ନେଲେ, ସେ ସାଧୁ ସାଧୁ ବୋଲି ତଦ ବଚନ ଅନୁଗ୍ରହ ନିଶମ୍ୟ ନନ୍ଦାଦ୍ୟ ସାଧୁ ବୃନ୍ଦ ତତ୍ ବଚ କାଲାତ୍ମନା ଭଗବତା ସକ୍ର ତତ୍ପ ଜିଂଘାଶୟା। କାଳାତ୍ମନ ଇନ୍ଦ୍ରମକ୍ଷ ସଂହାର କରି ସବୁ ଖାଇଦେବେ ଭଗବାନ କାଳ ରୂପରେ। ଏତେ ଦିନ ଇନ୍ଦ୍ର ପୂଜା ପାଇ ପାଇକି ଆସିଛି କେଉଁଠୁ, ବ୍ରଜବାସୀମାନଙ୍କ ପାଖରୁ। ଆଜି କାଳ ସ୍ୱରୂପରେ ଭଗବାନ ସେ ମଖକୁ ଧ୍ୱଂସ କରି, ଏଠି ସେ ଅର୍ଥଟାକୁ ଲେଖୁଛନ୍ତି, ଚକ୍ରଦାସ ଦେଖୁଛନ୍ତି। କାଳାତ୍ମନ ଇନ୍ଦ୍ରମଖ ସଂହାର ସଂହାର କିଣ, ଇନ୍ଦ୍ରଙ୍କର ଯଜ୍ଞକୁ ସଂହାର କରି କାଳ ସବୁ ଖାଇଦେବ, କୌଣସି ଜିନିଷକୁ ନିଜର ବୋଲି ଭାବୁନି। ଏତେ ଲୋକ ଆଜି ପ୍ରଶଂସା କରୁଛନ୍ତି, ଆଜି ଏହା କରୁଛନ୍ତି, ସେଠି ସେ ଏହା ଜିନିଷ ମିଳୁଛି, ଆରେ ସବୁ ଖାଇଦେବ କାଳ। କେବଳ ଯଦି ତୁମେ ଶୁଦ୍ଧ ଭକ୍ତି ଟିକେ କରିଥିବ, ପ୍ରଭୁଙ୍କ ପାଖକୁ ଯିବ, ମାନେ କାଳ ସବୁ ନଷ୍ଟ କରିଦେବ, ସେତିକି ଯିବ ବୁଝିପାରିବନି। ଏଠି ସେ କଥା କାଳାତ୍ମନା ଭଗବତା ଶକ୍ର ଦର୍ପ ଜିଂହାଶୟା, ଶକ୍ର ଶହେଟି ଅଶ୍ୱମେଧ ଯଜ୍ଞ କରିକି ଯେ ଇନ୍ଦ୍ର ହେଇଥିଲେ, ସେ ଇନ୍ଦ୍ରଙ୍କର ଦର୍ପକୁ ନଷ୍ଟ କରିବେ। ଈଶ୍ୱରତ୍ଵ ଅଭିମାନ, ଶ୍ରେଷ୍ଠ ଅଭିମାନ, ଏଇଟା ବହୁତ ବଡ଼, ବାହାର ଲୋକ ବାହାର ଲୋକ ପାଇଁ ଏଇଟା ବହୁତ, ତାଙ୍କର ଏଇଟା ସମ୍ପତ୍ତି, ବାହାର ଲୋକଙ୍କର ଗୋଟେ ବଡ଼ ବଡ଼ ପଣିଆ ହେଉଛି, ବଡ଼ ତାଙ୍କର ଗୋଟେ ତାଙ୍କ ସମ୍ପତ୍ତି, ତାଙ୍କର ଧନ ସମ୍ପତ୍ତି। ଏଇଟା ଯାହା ମୁଖରୁ ତୁମେ ଦେଖ, ତୁମେ ବଜାରକୁ ଯାଅ, ଘାଟକୁ ଯାଅ, ଯାହା ମୁଖକୁ ତୁମେ ଦେଖ, ତାଙ୍କ ମୁହଁରେ କ'ଣ ସବୁ ବଡ଼ କଥା। ସେଥିପାଇଁ ଓଡ଼ିଆରେ ଗୋଟେ କଥା ନାହିଁ, ଛୋଟ ମୁଖରେ କୁହନ୍ତି ନାହିଁ, ଛୋଟ ମୁଖରେ ବଡ଼ କଥା, ଛୋଟ ମୁଖରେ ବଡ଼ କଥା କ'ଣ, ସେଇଟା ମୁଖଟା କେତେ ଛୋଟ, ସେ ଯୋଉ କଥା କହୁଛି ସେଟା ବଡ, ତାମାନେ ତା ସ୍ଥିତି ହିସାବରେ କଥାଟା ବହୁତ ବଡ। ବାହାର ଲୋକଙ୍କର ସବୁବେଳେ ଏଇ ପ୍ରିନ୍ସିପଲ, ଛୋଟ ମୁଖରେ ବଡ଼ କଥା, ସେ ବଡ଼ ଲୋକକୁ ଜାଣନ୍ତି ନା। ଆମେ ଭକ୍ତ, ଆମେ ଭଗବାନଙ୍କୁ ଜାଣିଲେ ଆମେ ଆଉ ବଡ଼ କ'ଣ, ବଡ଼ ପୂର୍ଣ୍ଣିମା ଦେଖିବା, କାରଣ ଆପଣ କ'ଣ ଦେଖିବେ। ଆଜି ଇନ୍ଦ୍ରଙ୍କର ଇନ୍ଦ୍ର ଦର୍ପ ଜିଂହାସ, ଇନ୍ଦ୍ରଙ୍କର ଦର୍ପକୁ ଈଶ୍ୱରତ୍ଵ ଭାବନା ଯୋଉ ଚାଲି ଆସିଛି ମନ ଭିତରେ, ଇନ୍ଦ୍ରଙ୍କ ପ୍ରତି ତାଙ୍କର ଦୟା ବି, ଏଇଟା ନିଜ ଜନଙ୍କୁ ନିଜ ଜନ ଭାବିକି ତାକୁ ସେ ସ୍ମୟକୁ ଧ୍ୱଂସ କରିଦେବେ, ନିଜ ଜନ ସ୍ମୟ ଧ୍ୱଂସ ନସ୍ମିତ। ଭଗବାନଙ୍କର ଏଇଟା ଇଚ୍ଛା, ପ୍ରଭୁ ଆମକୁ ଦୋଷ ଦେଖାଉନାହାନ୍ତି। ମାନେ ପୂର୍ବରୁ ଆମେ ଆଲୋଚନା କରୁଥିଲୁ କେତେ ଦିନ ପୂର୍ବରୁ, ନିଜର ଦୋଷ ନିଜକୁ ଦେଖାଯାଉନି, ମାନେ ଭଜନ ବହୁତ କମ୍, ଅନ୍ୟ ଜଣେ ଦେଖେଇଦେଲେ ତ ଭଲ, ସେଟା ତମେ ସେକେଣ୍ଡ କ୍ଲାସକୁ ପଳେଇଲେ, ଯଦି ନିଜେ ଦେଖିପାରିଲ ତୁମର ଭଜନର ବଳ ଅଛି, ତୁମର ନିଜର ଭଜନର ବଳ ଅଛି ବୋଲି ତୁମେ କେମିତି ଜାଣିବ, ତୁମେ ନିଜ ଦୋଷଟା ତୁମକୁ ଦେଖାହେଇଗଲା, ମୋର ଏଇ ଜିନିଷ ଭୁଲ ରହୁଛି, ତୁମର ଭଜନ ଗୁରୁକୃଷ୍ଣ କିଛି ତୁମକୁ କୃପା କରିଛନ୍ତି ବୋଲି ତୁମକୁ ଦେଖେଇ ଦଉଛନ୍ତି ଏଇ ଜିନିଷଟା, ଏଇଟା ପ୍ରଭୁଙ୍କର କୃପା ବୋଲି ଜାଣ। ଆଉ ନିଜ ଜିନିଷକୁ ନିଜେ ଜାଣିକି ନିଜେ ଭଜନ କରିକି ଭଗବାନଙ୍କ କୃପା ପାଇକି ସୁଧୁରି ଗଲେ ସେଥିରେ ବ୍ୟକ୍ତି କୃତାର୍ଥ ହେଇଯାଏ। ନିଜ ଜିନିଷଟା ଆମେ ଜାଣିଦେଲା ମୋର ଏଇଠି ଦୋଷ ରହୁଛି, ସେଟା କାହାକୁ ପ୍ରାର୍ଥନା କରିବାକୁ ପଡ଼ିବ, ଭଗବାନଙ୍କୁ, ଭଗବାନଙ୍କ କୃପା ପାଇଗଲା ପରେ ସେଥିରେ ଜୀବନଟା ଧନ୍ୟ ହେଇଯାଏ। କହି କହି ତୁମେ କାହାକୁ ବଦଳେଇବ, ଏଇଟା ଏହା କର, ସେ ପିଲା ଏମିତିକା, ସେ ଏମିତି କରୁଛି, କହି କହି କ'ଣ ବଦଳେଇବ ତୁମେ, ସେ ବଚନଟା ତାର କର୍ଣ୍ଣ ଭିତର ଏକାନ ବସି ସେକାନ ପଳେଇବ, ଭିତରକୁ ଯିବନି, କାରଣ ସେ ଭିତରେ ଯିଏ ଅଛନ୍ତି ପରମାତ୍ମା ତାଙ୍କୁ ସେ ପ୍ରାର୍ଥନା କରୁନି। ସେଥିପାଇଁ ଉପଦେଶଟା କ'ଣ, ସମସ୍ତଙ୍କୁ ବାହାରେ କାମ ଲାଗେ, ଏଇ କାମ ଲାଗିବନି, ପାତ୍ରତା ଅଛି, ପାତ୍ରତା ନଥିଲେ ଅପାତ୍ରରେ ତୁମେ ଉପଦେଶ ଦେବ ସେ କିଛି ଲାଭ ହବନି, କିଛି ଲାଭ ହବନି। ଜଣେ ଭଜନ ଭଜନ କରିକି ସମୟଟା ସବୁବେଳେ ଚିନ୍ତା କରିବା ଦରକାର, ମୋର କ'ଣ ଅବସ୍ଥାକୁ ମୁଁ ଗଲିଣି, ମୁଁ କେଉଁ ଅବସ୍ଥା, ଜଣେ ଗୃହସ୍ଥ ସେ ଗୃହସ୍ଥ ରହି ଛୁଆ ପିଲା ନେଇକି, ତାହେଲେ ସିଏ ଚିନ୍ତା କରିବା ଦରକାର ମୋର କ'ଣ ଅବସ୍ଥା, ମୁଁ କେଉଁ ଅବସ୍ଥାରେ ଆସିକି ପହଞ୍ଚିଲି। ଗୋଟେ ଓଡ଼ିଆରେ କ'ଣ କୁହନ୍ତି, ଚତୁର୍ଥ ଅବସ୍ଥା, ଚତୁର୍ଥ ଅବସ୍ଥା ହେଇଗଲା, ତୃତୀୟ ପ୍ରଥମ ଅବସ୍ଥା, ଦ୍ୱିତୀୟ ଅବସ୍ଥା, ତୃତୀୟ ଅବସ୍ଥା, ଚତୁର୍ଥ ଅବସ୍ଥା। ପ୍ରଥମ ଅବସ୍ଥା କେଉଁଟା, ଶିଶୁ ବାଲ୍ୟ ଅବସ୍ଥା, ଦ୍ୱିତୀୟ ଅବସ୍ଥା କୈଶୋର, ତୃତୀୟ ଅବସ୍ଥା ଯୌବନ, ଚତୁର୍ଥ ଅବସ୍ଥା ବୃଦ୍ଧ। ଜଣେ ପ୍ରତି ଅବସ୍ଥାରେ ବୁଝିବା ଦରକାର ମୋତେ ଆର ଅବସ୍ଥାଟାକୁ ଆସିବାକୁ ପଡ଼ିବ। ଯୌବନ ବେଳେ ଆମେ କ'ଣ ଭାବୁଛେ, ଯୌବନର ଜୋସ୍ରେ ମୁଁ କିଛି କରିନେବି, କିନ୍ତୁ ପୁଣି ଚିନ୍ତା କରିବାକୁ ପଡ଼ିବ ମୋତେ କେଉଁ ଅବସ୍ଥା ଯିବାକୁ ପଡ଼ିବ, ଚତୁର୍ଥ ଅବସ୍ଥାକୁ, କାଳ ନେଇକି ପହଞ୍ଚେଇଦେବ, ସେଠି ସବୁ କାଳ ନଷ୍ଟ କରିଦେବ, ସବୁ ଖାଇଦେବ, କିଛି ରଖିବନି, ବହୁତ ବିଚାରଶୀଳ ହେବାକୁ ପଡ଼ିବନି। ଆମେ ଯେମିତି ଭାବିଦେଉ ଏମିତି ଜୀବନ କଟିଯିବ, ସେମିତି କଟିବନି ଭାଇ। ସମସ୍ତେ ଭାବିଦିଅନ୍ତି ମୁଁ ଏମିତି ଏମିତି କରିଦେବି ଏଇଟା, ଆରେ ସେଟା ହବନି, କାଳ ବହୁତ ବଳବାନ, ନେକ୍ସଟ ଷ୍ଟେପ୍ରେ କ'ଣ ହବ ତୁମେ କହିପାରିବନି। ଦେଖ ଆଜି ଇନ୍ଦ୍ରଙ୍କର ଏତେ ବଡ଼ ପୂଜାକୁ ଆଜି ଭଗବାନ କିନ୍ତୁ ଘୋରେଇ ଦେଲେ, କାଲ ଆତ୍ମନା ଭଗବତା, ଭଗବତା କିଦୃଶ କାଲ ଆତ୍ମନା, ସେ ଭଗବାନ କିଭଳି ନା କାଳ ସ୍ୱରୂପ, ସବୁ ଖାଇଦେବେ, ଧନ ସମ୍ପତ୍ତି ସବ ତୁମର ଯାହା ଅଛି ସେ ଶରୀର ସବୁ ନଷ୍ଟ କରି ଛାରଖାର କରିଦେବେ କୃଷ୍ଣ, ଯେ ଭଗବାନଙ୍କର ଭକ୍ତି ନାହିଁ, କାଳ ସ୍ୱରୂପରେ ଆସିବେ, ସବୁ ନେଇଯିବେ। ସେଥିପାଇଁ ଭଗବାନ ଗୀତା ଗୀତାରେ କ'ଣ କହିଲେ, କାଳ କ୍ଷୟଂ କୃତ, ମୁଁ କାଳ, ଅର୍ଜୁନ ପଚାରିଲେ ଆପଣ କିଏ, ସେଠି ସେ କହୁଛନ୍ତି ମୁଁ କାଳ ସମସ୍ତଙ୍କୁ ନଷ୍ଟ କରିଦେବି, କିଏ ମନେ ରଖୁଛି ଏଟା, କିଛି ନାହିଁ, ଏ ବୁଦ୍ଧି ଏତେ ବୁଦ୍ଧି ଜ୍ଞାନ ଥିବ ବୁଢ଼ା ହେଇଗଲେ କ'ଣ, ଏବେ ଡ୍ରେସ୍ ସଜା ହେଉଛି ଏଇଟା ଏମିତି ଖରାପ ହେଇଗଲା, ଏଇଟା ଏମିତି ହେଇଗଲା, ସେଟା ସେମିତି ହେଇଗଲା, ବୁଢ଼ା ବୟସରେ ତୁମେ ବସିଥିବ, ତୁମର ତୁମ ଦେହରେ କପଡ଼ା ଅଛି କି ନା ତୁମେ ଜାଣିନଥିବ। ମୁଁ ଦେଖିଛି କେତେ ବୟସ୍କ ଲୋକମାନେ ସ୍ୱାମୀ ସ୍ତ୍ରୀ ସେବା କରୁଥିବ, ସ୍ୱାମୀ ପୁରା ଉଲଗ୍ନ ଅବସ୍ଥା ଭଳିଆ ରହିଥିବ, ଯାଇ ପକେଇ ଦେଉଥିବେ ଗାମଛ, ପିନ୍ଧି ବି ପାରୁନଥିବ ବସ୍ତ୍ର ଏ ଉପରେ, କାରଣ ବହୁତ ବୟସ ହେଇଗଲାଣି, ବୁଢ଼ା ବୟସ ସର ସବୁ ଜର୍ଜର ଅବସ୍ଥା, ବସ୍ତ୍ର ପିନ୍ଧନ୍ତିନି, ସେମିତି ଉଲଗ୍ନ ହେଇଥିବ, ଉପରେ ଖାଲି ଗୋଟେ ଗାମଛ, କେତେ ଥର ସେ ଲୁଗା ପାଲଟିବେ, ସେ ଝାଡ଼ା ଯାଉଛି ନା ବସ୍ତ୍ରରେ, ସେ କିଛି କରନ୍ତିନି। ଛୋଟ ପିଲାବେଳେ ପ୍ଲାଷ୍ଟିକ ଲାଗେନି, ଛୋଟ ପିଲାବେଳେ ସବୁ ଛୁଆଙ୍କୁ ସବୁ ପ୍ଲାଷ୍ଟିକ ପକେଇ ଦିଅନ୍ତି, ବଢ଼ିଗଲେ ସେଭଳିଆ। ଏବେ ଗୋଟେ କେଉଁଠି ଗୋଟେ ସେ କି ଗୋଟେ ପିଲାଟେ ଛାଡ଼ିଥିଲା କି କ'ଣ, ମୁଁ ଗୋଟେ ଗୋଟେ ଦେଖୁଥିଲି, ସେ ଝିଅଟା ନା କ'ଣ, ତା ସେ ସବୁ ଝାଡ଼ୁ ମାରିକି ତା ସେ ବୁଢ଼ୀ ଉପରେ ଫୋପାଡ଼ୁଛି ରାଗି, କି ଘରଠୁ କାହିଁକି ଅପରିଷ୍କାର କରୁଛୁ, କ'ଣ କରୁଛୁ, କ'ଣ କରିବ, ସେ ତାର ବସିଛି, ସବୁ କାଳ ଖାଇଦେଲାଣି, ଆଉ ସେଦିନ ମାଲିକ ବୋଲି ଭାବୁଥିଲା, ଆଜି ହାତ ଉଠିବନି, ଗୋଡ଼ ଉଠିବନି, ଖାଲି ଗୋଟେ ବିକଳ ଲାଗିବ, ତ ବୁଢ଼ା ହେଇଗଲେ ବିକଳ ଲାଗିବ ନା, ଆଉ ନା ଦେଖିନ ବୁଢ଼ାକୁ, ବୁଢ଼ା କ'ଣ କରିଥିବି, ଖା ଚୁପଚାପ ବସିଥିବି, କ'ଣ କ'ଣ କହନ୍ତି, ଗୋଟେ କଥା କେବଳ କୁହନ୍ତି, ପ୍ରାଣଟା ଚାଲିଯାନ୍ତେ କି ନା, ଆଉ କ'ଣ, ଆଉ କିଛି କହିବେନି, ବୁଢ଼ା ଲୋକମାନେ ମୁଁ ଶୁଣିଛି କେବଳ, ପ୍ରଭୁ ମୋତେ କାହିଁକି ନେଉନାହାନ୍ତି କି ଜାଣି, ପ୍ରାଣଟା ଚାଲିଯାନ୍ତେ କି, କାହିଁକି କଥା କହୁଛନ୍ତି, ହଁ କଷ୍ଟ ମାନେ କଷ୍ଟ ତ କଷ୍ଟ, ଓଃ ଏଇ ଜ୍ୱର ହଉ ଜାଣିପାରୁନ, ଗୋଟେ ଦିନ ଦୁଇ ଦିନ ପଡ଼ିକି ରହୁଛ, ସେତେବେଳେ କେତେ ଦିନ ପଡ଼ିକି ରହିବାକୁ ପଡ଼ିବ ବିଛଣାରେ, କାହା ଭାଗ୍ୟ ହେଇଥିବ ସେ ଚାଲିଗଲା ଦୁଇ ଚାରି ଦିନ ଲାଗି ଦଶ ଦିନ ଲାଗେ ପଡ଼ିକି ରହିବ, ବର୍ଷ ବର୍ଷ ପଡ଼ିକି ରହିବ, ତମ ହାଡ଼ ପିଞ୍ଜର ସବୁ ଘା ହେଇଯାଇଥିବ, ପୋକ ବା କୀଟ ଗୁଡ଼ା ତମ ଦେହର କୀଟ ତ ଭିତରେ ତ କୀଟ ଖାଇବେ ଖାଇବେ, ବାହାର ବା ସବୁ କୀଟ ହେଇଯିବେ, ହାତ ଗୋଡ଼ କିଛି କିଛି ଚାଲୁନଥିବ, ହେଲେ ପାଠ ସେ ବସିଥିବ ଅନେଇଥିବ, କ'ଣ ତା ମୁଣ୍ଡରେ ସେତେବେଳେ ଥିବ, ଯଦି ଭୋଜନ ନ କରିଥିବ କାଳ ସବୁ ଖାଇଦେବ, କିଛି ଥିବ କହିପାରିବେ, ତ କିଏ ଡରୁଛି, ବୃଦ୍ଧମାନଙ୍କର ଅବସ୍ଥା, ଓଃ ଭଗବାନ ସେଥିପାଇଁ ଚାରିଟା ଦୁଃଖରୁ ଗୋଟେ ଦୁଃଖ ରଖିଲେ ନା, ଆଉ କେଉଁଟା, ଜରା ଜରା, ଏ ରୋଗକୁ ତ ଭଲ କରିହବ, ଜରାକୁ ଭଲ କରିହବନି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଲେଖିଲେ, ଜରାଟା ବୁଢ଼ା ଅବସ୍ଥାଟା, ବ୍ୟାଧିଟା ଭଲ କରିଦେଉଛ, ଏଇଟା ରୋଗ ହେଇଗଲା ଏଟା ବୁଢ଼ା ଅବସ୍ଥାରେ, ଆଣ୍ଠୁ ଗଣ୍ଠି ବସି କେଉଁଠି ଗୋଟେ, ଆଉ ଏ ଯୋଉ ଦାନ୍ତ ଖସି ପଡ଼ିବ, ଅଙ୍ଗ ଗଲିତମ ବଲିତମ ମୁଣ୍ଡମ ଦର୍ଶନ ବିହୀନ ଜାତି ତୁଣ୍ଡମ ବୃଦ୍ଧ ଜାତି ଗୃହୀତା ଦଣ୍ଡମ ତଥାପି ନ ମୁଞ୍ଚନ୍ତି ଆଶା ପିଣ୍ଡମ, ସେ ଲେଖିଲେ ବଞ୍ଚିବାର ଆଶାଟା ଏତେ ପ୍ରବଳ ଶେଷ ଅବସ୍ଥାରେ ବି, ଅଙ୍ଗ ଗଲିତମ ବଲିତମ ମୁଣ୍ଡମ, ମୁଣ୍ଡ ସବୁ ପାଚିଯିବ, କେଶ ପାଚିଯିବ, ଅଙ୍ଗ ସବୁ ଗଳିତ ହେଇଯିବ, ସବୁ କ'ଣ ଚମ ଧୁଡ଼ି ଧୁଡ଼ି ମାରିବ, ସବୁ ଭିତରକୁ ପଳେଇବ, ଆଖି ସବୁ 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 ଭିତରକୁ, ଦର୍ଶନ ବିହୀନ ଜାତି ତୁଣ୍ଡମ, ବୁଢ଼ା ହେଇଗଲେ ଖାଇବ, ଏବେ ତାଙ୍କର ଦାନ୍ତ ଖସିଲାଣି, ଖସିନି ତୁମର, ଆଉ ଅଛି ତାନେ ଆଉ କ'ଣ, ଦାନ୍ତ ଖସିନି ମାନେ ଆଉ, ସେ ବଳଦକୁ ଯେମିତି ଆଣନ୍ତି ଦେଖିନ କି, ଯୋଉ କିଣିବାକୁ ଯାଇନ, ବଳଦ କିଣିବା ପାଇଁ ଗଲେ ଯୋଉ ହାଟକୁ କ'ଣ ଦେଖିବେ, କେତେଟା ଦାନ୍ତ ହେଇଛି ରେ, ଦାନ୍ତ ଦେଖିକି ଆଣିବେ ନା, ଆଉ ଅଲଗା କିଛି ଦେଖିବେନି, ଆଉ ତୁମେ କ'ଣ ମୁଁ ଛୁଆଟି ଗୋଟେ ମନେ ରଖିଛି ଗୋଟା, ସେ ପଚାରି ଅଣ୍ଡିଆକୁ ଆଣିଲେ କେତେଟା ଦାନ୍ତ ହେଇଛି ରେ, ଦାନ୍ତ ସବୁ ଆଉ ଦାନ୍ତରୁ ଧରିଦେବେ, ସିଏ ଏତେଟା ଦାନ୍ତ ହେଇଛି ମାନେ ଏତେ ବୟସର ଏତିକି ଖଟିପାରିବ, ଦର୍ଶନ ବିହୀନ ଜାତି ତୁଣ୍ଡ, ମାଢିରେ ଚୋବେଇ ଖାଇବ ନା ଆଉ ଆଗେ କୋଉଟା ଖସେ, କୋଉ ଦାନ୍ତ ଆଗେ ଖସେ? ତଳ ତଳ ଏଇ କଳ ଦାନ୍ତଟା ଖସିଯିବ, କଳ ଦାନ୍ତ ଖସିଲା ଶୋଇଲା ଖାଇପାରିବୁ ନା ଆଉ କଣ, ମାଢିରେ ଖାଲି ଚୋବେଇବୁ ଆଉ, ନହେଲେ ଆଗରେ ଆଗ ଦାନ୍ତ କଣ ହଉଥିବ, ହଲୁଥିବ, ଟିକେ ଜୋର ଟାଣିଆ ଜିନିଷ ହେଲେ ହଲେ କୁଆଡେ ମରିବୁ ତୁ ଖାଇବା ପାଇଁ, ଏଣେ ଯେତେ ଟେଷ୍ଟ ଜିନିଷ ଦେଲେ କଣ ହବ, ଏଣେ ଦାନ୍ତ ହଲୁଛି ଖାଇପାରୁନୁ ତୁ, ଆଉ ଯଦି ଲୋଭରେ ଖାଇଦେଲୁ ଖାଲି ଗିଳି ପକେଇବୁ, ମାଢିରେ ଚୋବେଇ 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 ସେ ଚକୁଟି ଚାକୁଟି କରି ଚୋବେଇ ଚୋବେଇ ଖାଇବି, ସେ ଯଦି ଝାଡ଼ା ହବ କାହିଁକି ହଜମ ହଉନି, ଚୋବେଇଲେ ସିନା ଲାଡ଼ଟା ଆସିବ ନା, ଏଇଟା ହବନି, କାହାର ହବନି, ସମସ୍ତଙ୍କର କାଳ ସବୁ କରିଦବ, ପୁରା ଶରୀରରୁ ଖାଇଦବ, କାଳ ଉପରେ ବିଜୟ ଲାଭ କରିବା କ'ଣ ସଜା ଜିନିଷ, ସେଇମାନେ ଭାଗ୍ୟବାନ ଯେଉଁମାନେ ସେ ସବୁବେଳେ ଲୋକ ଗୁଡ଼ା ଲୋକ କୁହନ୍ତି, ବୁଢ଼ା ବୁଢ଼ା ବୁଢ଼ୀ ଲୋକ ସବୁବେଳେ କୁହନ୍ତି ପ୍ରଭୁ ନେଇଯାଆନ୍ତା କି, ଭଗବାନ ମୋତେ ମରଣ କାହିଁ ଦେଉନାହାନ୍ତି, ବୁଢ଼ୀ ସବୁ କହୁଛି ସମସ୍ତେ ଚାଲିଗଲେ ମୋର କାହିଁ ମରଣ ହଉନି, ଏତେ କଷ୍ଟ ହୁଏ ସେ ଏତେ କଷ୍ଟ, ତାର ଆଉ ତାକୁ ମାନେ ତାକୁ ଭାଷାରେ ବର୍ଣ୍ଣନା କରିହବନି, ସେଥିପାଇଁ ଭଗବାନ କହିଲେ ଏଟା ଜରା ଆଉ ମୃତ୍ୟୁ ସମେତ ଭୀଷଣ ପୁରା ପ୍ରାଣ ଯାଉଥିବ ନା ଶରୀର, ଆତ୍ମା ଚାହୁଁନଥିବ ଶରୀର ପଳାଉଥିବ, ଆତ୍ମାଙ୍କୁ ଶରୀର ଗୋଟେ ଦରକାର ନା, ବହୁତ ଦୁଃଖ ବହୁତ ଦୁଃଖ, ତାକୁ କ'ଣ ଯିଏ ଖାଲି ଶାସ୍ତ୍ର ଦୃଷ୍ଟିରୁ ଆମେ ଦେଖିକି କହୁଛୁ କ'ଣ କଷ୍ଟ, ସେ ଜ୍ୱର ଫର ହେଲେ ଜଣାପଡ଼ୁଛି, ଆରେ କ'ଣ ଏତିକି ଦୁଃଖରେ ଏଇ ଗୋଟେ ଲୋକ ରହୁଥିବ, ଭଗବାନ କ'ଣ ସେ ଚିନ୍ତା କରିବ, ତା ଶରୀର ଏମିତି କରେ ତ ପୁରା ଅଚେତ ହେଇକି ପଡ଼ିଥିବ, ତାର ଭଗବାନ କୁଆଡ଼େ ଭଗବାନ ରହିଥିବ, ସେ ତାର ମତି ନଥିବ, ଭଗବାନ କିଛି ନଥିବ, ଏଇ ହାଇ ଟେମ୍ପରେଚର ଜ୍ୱର ହେଲେ ତ ଭଗବାନ ଚିନ୍ତା ହବ, ଯଦି ତୁମେ କିଛି ସମର୍ପଣ କରିଥିବ ଭଗବାନ, ଯଦି ତୁମକୁ ଗ୍ରହଣ କରିଥିବ ତାହେଲେ ସିଏ ତାଙ୍କର ମନରେ ପକେଇଦେବେ, ଆମେ କ'ଣ ମନରେ ପକେଇବୁ, ତୁମ ଦେହ ତୁମକୁ ଖାଇଦେବ, ଆଉ ଓଡ଼ିଆ ଲୋକ ସେଇଟା ସେମିତି କୁହନ୍ତି ନା ପ୍ରଭୁ କେମିତି ହାତ ଗୋଡ଼ ଚାଲି ଚାଲୁ ପ୍ରାଣଟା ଚାଲିନାହାନ୍ତି କି, ବହୁତ ଦୁଃଖ କାରଣ ତ ଏଇ ଶରୀରଟା ଖାଇଦେବ, ଆଉ କ'ଣ ତୁମେ ଦେଖୁଛ ଯାଉ ଏତେ ବଡ଼ ବଡ଼ ଯାହା ଜିନିଷ ଧନ ସମ୍ପତ୍ତି ପଦବୀ ସବୁ ସବୁ ଖାଇଦେବ, ସେଥିପାଇଁ ଏଠି କହୁଛନ୍ତି ସେ କଥା, କାଳ ଆତ୍ମନା ଭଗବତା ଶକ୍ର ଦର୍ପ ଜିଙ୍ଘାଶୟା ପ୍ରକୃତମ ନିଶମ୍ୟ ନନ୍ଦାଦ୍ୟମ ସାଧ୍ୟ ଗୃହାନ୍ତ ପଦବଚାହ, ଆଜି କାଳ ସ୍ୱରୂପ ଭଗବାନ ହେଇଗଲେ ଇନ୍ଦ୍ରଙ୍କର ଯଜ୍ଞକୁ ସମାପନ କରି, ଭଗବାନଙ୍କୁ ଏଇଥିପାଇଁ ଡରନ୍ତି ଲୋକ, କ'ଣ କୁହନ୍ତି ସେଟାକୁ, ତାର କାଳକୁ ଡର ନାହିଁ କିରେ, ଗାଁ ଗହଳି ଲୋକ କୁହନ୍ତିନି ଏର କାଳକୁ ଡର ନାହିଁ କି, ଲୋକ ହେଲେ ଗୋଟେ କାଳ କ'ଣ ଜାଣିଛନ୍ତି, ସେ କାଳ ଯେ ଭଗବାନ ସେଟାକୁ ସେ ମାନି ଜାଣନ୍ତିନି, କାଳ ହେଉଛି ଭଗବାନଙ୍କର ଶକ୍ତି, ଭଗବାନଙ୍କର ଶକ୍ତି, ସେ ଦଣ୍ଡ ଦେଲା ବେଳେ ସେଥିପାଇଁ ସେ ଲେଖିଲେ ଆଉ, ବୃଦ୍ଧ ଜାତି ଗୃହିତା ଦଣ୍ଡମ ଅଙ୍ଗ ଗଲିତ ପଲିତ ମୁଣ୍ଡମ ଦର୍ଶନ ବିହୀନ ଜାତି ତୁଣ୍ଡମ, ତୁଣ୍ଡରେ ମୁଖରେ ଦର୍ଶନ କିଛି ନଥିବ, ଧର କ'ଣ ବୃଦ୍ଧ ଜାତି ଗୃହିତା ଦଣ୍ଡ, ସେତେବେଳେ କ'ଣ ପେଟଟା କୋଉଠି ପଶିଥିବ ଭାବିଲେ, ଆଉ ପେଟ ଯାଇ ଅଣ୍ଟାରେ ଲାଗିବ, ଆଉ ପେଟ ଅଣ୍ଟାରେ ଲାଗିବ ଉଠି ପାରିବନି, ଆଉ ଏତେ ବାଡ଼ି ଖଣ୍ଡ ଧରି ଧରି ଚାଲିବ, ବାଡ଼ିଟା ଠୁକ୍ ଠୁକ୍ କରିକି ଚାଲିଥିବ, ଆଉ ବାଡ଼ି ଧରିଲେ ତ ବଡ଼ କଥା, ତାପରେ ବାଡ଼ି ବାଡ଼ି ଧରିବାକୁ ବି ଆଉ ବଳ ପାଇବନି, ତାପରେ କ'ଣ କରିବେ ଉଠି ଟେକିକି ନେବେ, ଆଉ ଆଜିକାଲି ହୁଇଲ୍ ଚେୟାର ହେଇଗଲା ନା, ଆଉ ଉଠେଇକି ଉଠେଇକି ତୁମକୁ ନେବେ, ତୁମେ ଭାବୁଥିବ ମୁଁ ସଂସାରକୁ ମୋର ପିଲା ଛୁଆ ସଂସାର ମୁଁ ଆଜି ଏହା କରିଛି, ତାକୁ ଶେଷକୁ ଏ ଅବସ୍ଥା ଆସିବ, ଆୟ ବଢି ବଢି ରହିବ, ସେସବୁ ପ୍ରାଣ ଯିବ, କାଳ ପୁରା ଆଣିଥିଲା ମାତୃଗର୍ଭରୁ ପୁଣି ନେଇକି ଅବ୍ୟକ୍ତରେ, ଅବ୍ୟକ୍ତ ଦାନୀ ଭୂତାନି ମଧ୍ୟ ବ୍ୟକ୍ତାନି ଭାରତ, ଅବ୍ୟକ୍ତରୁ ଆସିଥିଲେ, କୁଆଡେ କୋଉଠୁ ଆସିଥିଲେ ଜଣା ନାହିଁ, ପୁଣି କୁଆଡେ ଯିବା, ଯଦି ଭଗବାନଙ୍କୁ ସ୍ମରଣ ନ କରିପାରିଲ ତୁମର ଯୋଉ ଚେତନା ଥିବ, ପୁଣି କୁଆଡେ ଯାଇକି ସେଇ ଶରୀର ମିଳିବ, ଆଉ ଯାହା ତୁମର କାମନା ଆସିଥିବ କାମନା ସେ ଶରୀର ମିଳିବ, ଭଗବାନ କୃଷ୍ଣ ଅର୍ଜୁନ ସେ କଥା କହିଲେ ନା, ମୃତ୍ୟୁ କାହିଁ ଭୟ କରୁଛ, ତୁ କ'ଣ ସବୁବେଳେ ବଞ୍ଚିକି ରହିବେ କି, ଅବ୍ୟକ୍ତରୁ ଆସିଥିଲା ପୁଣି ଅବ୍ୟକ୍ତକୁ ଯିବ, ମଧ୍ୟ ବ୍ୟକ୍ତ ଆଣି ଭାରତ, ମଝିରେ ବ୍ୟକ୍ତ ହେଇଛି ବର୍ତ୍ତମାନ, ପୁଣି କାଳ ଆସିବ ସବୁ ପୁରା ଖାଇକି ନଷ୍ଟ କରିଦେବ, ଜ୍ଞାନ ବୁଦ୍ଧି ଏଇଟା କିଛି କାମ କରିବେ, ଏଇ ବୁଢା ବୟସରେ ଦେଖିଛ ନା ନାହିଁ, ସେ ଔଷଧ ସେ ବୋହୂମାନେ ସ୍ତ୍ରୀ ସବୁ ବିରକ୍ତ ହେଇଯାଆନ୍ତି, ହେ ମୋତେ ସେ ବସୁଧରା ଦେବ, ଚିଲେଇବ ବୁଢ଼ା, ସେ ବସୁଧରା ଦିଅ, ସେ ବସୁଧରା ଦିଅ, ହେ ଖାଇଲେ ବା ବସୁଧରା, ନା ନା ମୁଁ ଖାଇନି ସେ ବସୁଧରା, ହଁ ସ୍ମରଣ ଶକ୍ତି କ'ଣ ରହିବ ମୋତେ, କିଛି ତ ମୁଣ୍ଡେ କାମ ଖାଇଦେନି, କ'ଣ କହନ୍ତି ବାଳ ବୃଦ୍ଧ ସମାନ, ଆଉ ଯିଏ ସବୁ ସମାନ, କିଛି କିଛି ଆଉ ସେଇଠି ପରିସ୍ରା କରୁଥିବେ ସେ ଲୁଗାରେ, ସେଇଠି ଝାଡ଼ା ଯାଇଥିବେ, ସେଇଠି ବସିଥିବେ, କିଛି ନାହିଁ, କାଳ ଏମିତି କରିଥାଉ, ଇନ୍ଦ୍ରଙ୍କର ଏଇ ଗର୍ବକୁ ଭାଙ୍ଗି ଦଉଛନ୍ତି, ଆଉ ଆମକୁ କ'ଣ ରଖି। ତେଣୁ ଭଗବାନ କୃଷ୍ଣ ଯେତେବେଳେ ଏ କଥା କହିଲେ, ସମସ୍ତେ ସାଧୁ ସାଧୁ ବୋଲି କହିଲେ। କୃଷ୍ଣଙ୍କର ଅନ୍ତର ଅଭିଳାଷ କ'ଣ ହେଲା, ଇନ୍ଦ୍ରଙ୍କର ଗର୍ବକୁ ଭାଙ୍ଗିବା। ତଥା ଚ ବେଦଧୂ ସର୍ବଂ ଯଥାହ ମଧୁସୂଦନ ବାଚୟିତ୍ୱା ସ୍ୱସ୍ତୟନମ୍ ତଦ୍ରବ୍ୟେଣ ଗିରି ଦ୍ୱିଜାନ୍ ଉପଭୂତ ବଲିନ୍ ସମ୍ୟକ୍ ଧୃତାଜବ ସଗବଂ ଗୋଧନାନି ପୁରସ୍କୃତଂ ଗିରିଂ ଚକ୍ରୁ ପ୍ରଦକ୍ଷିଣମ୍। ଭଗବାନ କୃଷ୍ଣ ମଧୁସୂଦନ ଯାହା କହିଥିଲେ, ତଥା ଚ ବେଦଧୂ ସର୍ବଂ ଯଥାହ ମଧୁସୂଦନ, ଇଏ ହେଲେ ବ୍ରଜବାସୀ। ଭଗବାନ କଥାକୁ, ଗୁରୁ ବୈଷ୍ଣବଙ୍କର କଥାକୁ 50% ମାନିବା, 30% ମାନିବା, 2% ମାନିବା, ଯଥା ଅହମ୍ ଭଗବାନ କୃଷ୍ଣ ଯେମିତି କହିଲେ କେମିତି ପୂଜା କରିବ, ଯେମିତି ପୂଜା କରିବ, ଯେମିତି ଭୋଜନ ଦେବ ଗାଭୀମାନଙ୍କୁ, ସେମିତି ସେମାନେ କଲେ। କେଉଁମାନେ ବ୍ରଜବାସୀମାନେ, ଗାଭୀଙ୍କୁ ଭୋଜନ ଦେଲେ, ବ୍ରାହ୍ମଣଙ୍କୁ ଭୋଜନ ଦେଲେ, ଗାଭୀଙ୍କୁ ତୃଣ ଦେଲେ, ସମସ୍ତେ ବସ୍ତ୍ର ଅଳଙ୍କାର ଭୋଜନ କରିକି ଆସିବେ ବର୍ତ୍ତମାନ ଗୋବର୍ଦ୍ଧନ ପରିକ୍ରମା କରି, ସମସ୍ତେ କୃଷ୍ଣଙ୍କର ଯଶ ଗାନ କରିକରି ଗୋବର୍ଦ୍ଧନ ପରିକ୍ରମା ଶଗଡ଼ରେ ସବୁ ବସିକି, ତାଙ୍କର ଏଇଟା ହିଁ ଥିଲା ବ୍ରଜବାସୀମାନଙ୍କର ବହୁତ ସରଳ ଜୀବନ। ସରଳ ନହେଲେ ତୁମେ ହୃଦୟ ଭିତରେ କୃଷ୍ଣଙ୍କର ବସେଇ ପାରିବନି, କୁଟ କାପଟ ଯାହାର ହୃଦୟରେ ରହିଲା କେବେ ତା ହୃଦୟରେ ଭାବ ଆସିବନି, କେବେ ଭାବ ଆସିବନି, ସବୁ କରୁଥିବ କିନ୍ତୁ ଭାବଟା ଆସିବନି। ବ୍ରଜବାସୀମାନେ ବହୁତ ସରଳ, ତାଙ୍କ କିଛି ନଥିଲା, ଶଗଡ଼ ହିଁ ତାଙ୍କର ଥିଲା ଘର, ଶଗଡ଼ ତାଙ୍କର ଘର, ଶଗଡ଼ ସବୁ ରଖନ୍ତି ବାସ ଚାଲନ୍ତି। ଶଗଡ଼ ଆଗରୁ ଦେଖିଥିବ ଏମିତି ସବୁ ବାଉଁଶ ରାଉଣ୍ଡ ହେଇକି ତା ଉପରେ ବନ୍ଧା ହେଇଥିବ ଗୋଟେ ପଲିଥିନ, ତା ଭିତରେ ସବୁ ଜଙ୍ଗଲ କାଠ ଦୁଇଟା ନେଇଗଲେ, ରୁଟି ଦୁଇଟା କରିଦେଉଥିବେ, ବାସ ଗଲା, ଗାଈ ତ ପାଖ ରହିଲେ, କ୍ଷୀର ଧୋଇଲେ, ଖାଇଲେ। ଭଗବାନ ଏମିତି ଚଳୁଥିଲେ, ଭଗବାନଙ୍କର ନା କୋଉ ଏସି ଥିଲା, ନା ଆମେ ଏଇ କଳି ଯୁଗରେ ଭଗବାନଙ୍କୁ ଏସିରେ ଶୋଉଛେ, ପ୍ରଭୁ ଏଠି ଶୁଅ, ସେ ତ ଏମିତି ବ୍ରଜ ଛାଡ଼ିକି ଗୋଲକ ବୃନ୍ଦାବନ ଚିନ୍ମା ଧାମ ଛାଡ଼ିକି ଆସିକି ବୃକ୍ଷ ମୂଳରେ ରହୁଥିଲେ। ଭଗବାନ ଦେଖେଇ ଦେଇକି ଯାଇଛି ଶାନ୍ତିରେ ମଣିଷ କେମିତି ରହିବ, କଳି ଯୁଗରେ ଏଇଟା ହବନି, ଏମିତି କଳି ଆସିଛି ସବୁ ଭାଙ୍ଗି ଛାରଖାର କରିଦବ। ଏ କଳିକୁ କାଳ ହିଁ କେବଳ, ଏ କଳି ଯୁଗର ଲୋକମାନଙ୍କୁ କାଳ ହିଁ କେବଳ ଦମନ କରିବ। ଦେଖୁନା କାଳ କ'ଣ କଲାଣି, ହାତ ଗୋଡ଼ ବାନ୍ଧିକି ପକେଇଦେଲା, ବର୍ତ୍ତମାନ ହାତ ଗୋଡ଼ ବାନ୍ଧିକି ପକେଇ, କେତେ ମାସ ହେଇଗଲା, 7-8 ମାସ ହେଇଗଲା। କରୁଣା କରୁଣା ଭଗବାନ କରୁଣା କହିଲେନି, ସେ କରୁଣା କରିଦେଲା ଏକବାର, କ'ଣ ତା ନାଁ ତା ଅର୍ଥ କ'ଣ କିଏ ଜାଣନ୍ତିନି, ସେଗୁଡ଼େ କ'ଣ ବୈଜ୍ଞାନିକ କହିଦେଲେ, ବର୍ତ୍ତମାନ ଘସିବାକୁ ତାକୁ ଘୋଷିଆରି 8 ମାସ ଘୋଷି ଦେଲା ସମସ୍ତେ। ମାଳା ଯେ ଜପ, ଯିଏ ମାଳା ଜପ କରୁଥାଉ ନ କରୁଥାଉ, କିଏ ସଂସାର ନାହିଁ ତା ନାଁ ନ ନେଇଛି କହିଲ, ଏମିତି ଗୋଟେ ନାହିଁ। ଏ ଠାକୁରଙ୍କ ନାଁ କି ହିନ୍ଦୁ ନିଅନ୍ତି, ମୁସଲମାନ ନିଅନ୍ତି, ଇଏ ଏମିତି ଗୋଟେ ବାହାର କରିଦେଲା କାଳ, ସମସ୍ତେ ତା ନାଁ ନେଲେ, ଥରେ ନେଇଛନ୍ତି 7 ମାସରେ ଦିନ କେତେ ଥର ନଉଛନ୍ତି, ଦେଖୁନା ଏମିତି କରିଦେଲା ଘୋଷ ସେୟାକୁ, କାଳ କେତେ ବଳୁଆ ଦେଖ, ସମସ୍ତଙ୍କ ହାତ ଗୋଡ଼ ବାନ୍ଧିକି ପକେଇଦେଲା। ସେଇଟା ରୋଗ ହେଲେ କ'ଣ, ଯେ ବାପକୁ କରୁଣା ହେଇଗଲା, ଏମିତିକା ଏମିତି କାଳ କରିଦେଲା କି ତୁମକୁ ମେସେଜ କରିବେନି, କହିବ ଗୋଡ଼ ହାତ ପିନ୍ଧୁଛି କେହି ଯିବେନି, ପଡ଼ିଥା ସେଇଠି ନା କିଏ ଯାଉଛନ୍ତି, କେହି ଯିବେନି, ଏ ଡାକ୍ତରମାନେ କାଳ ସିଏ ସବୁ ନେଇକି ଥୋଇ ଦେଇକି ପଳେଇ ଆସୁଛନ୍ତି, ହଁ ଆମେ ମରିଯିବ ଆଉ, ଆଗରୁ ସବୁ ଖୁଆଖୁଇ କରୁଥିଲେ, ବର୍ତ୍ତମାନ ଆଉ ଡରିଲେଣି, ଏ ନର୍ସ ଫର୍ସ ଗୋଟେ ତୁମେ ନିଜେ ଖାଅ। କାଳ କେମିତିକା, ଗୋଟେ କ'ଣ ଜୀବାଣୁ ଗୋଟେ ବାହାରିଛି, ବାହାରିଛି ବା ସମସ୍ତଙ୍କୁ ସାହାଯ୍ୟ କରିଦେଲା, ମଣିଷ କେତେ ଦୁର୍ବଳ, ଏ କାଳାତ୍ମା ନା ଭଗବତା। ମୁଣ୍ଡ ଉପରେ ଯେମିତି ସେ କୋଡ଼ ଗୋଟେ କୋଡ଼ିଆ ପଢ଼ୁଥିଲୁ, ଏମଆଇଏଲରେ ସାହିତ୍ୟରେ ପଢ଼ୁଥିଲୁ, ସେ ମୁଣ୍ଡ ଉପରେ ତାର ଖଡ଼ଗ ଝୁଲୁଛି, ସେ ଗୋଟେ ରାଜା ବସିଥିଲା ସିଂହାସନରେ, କ'ଣ ତା ନା, ହଁ ମୁଣ୍ଡ ଉପରେ ଏମିତି ତାର ଖଡ଼ଗ ଝୁଲୁଥିବ, ସେଇଟା କାଳ ମୁଣ୍ଡ ଉପରେ, ତ ମୁଣ୍ଡ ଉପରେ ଖଡ଼ଗ ଝୁଲୁଛି ଜାଣିଛ ନା ନାହିଁ, କ'ଣ ସେଟା କାଳଟା ବା, ଯେମିତି ଜଣେ ରାଜା ସିଂହାସନ ବସିଛି ତା ମୁଣ୍ଡରେ ଖଡ଼ଗ ଝୁଲୁଛି, ଆଉ ସେ ଖଡ଼ଗଡ଼ା ଏମିତି ହଲୁଛି, କେତେବେଳେ ଗଳି ପଡ଼ିବ ସେ କାଳ ସେ ଉଡ଼େଇ ଫୋବାଡ଼ିଦେବ କେତେବେଳେ ଯିବ ଶରୀର ଗଲା ଆଉ। ତେଣୁ ଗୋବର୍ଦ୍ଧନ ପରିକ୍ରମା କାଲି ହବ କରିବେ, କରିକି ଫେରିବେ, ତାପରେ ଇନ୍ଦ୍ରଙ୍କର ଆରମ୍ଭ ହବ। ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଘୋର ପ୍ରମାଣ।